श्रीमद्भागवतं दशमस्कन्धः नवमध्याय श्लोकसोलः यदासीत् तदपि न्यूनम् यदासीत् तदपि न्यूनम् तेनान्यदपि सन्दधे तदपि द्वयं गुणं न्यूनम् तदपि द्वयं गुणं न्यूनम् यज्जदादत्तवन्दनम् यज्जदादत्तवन्दनम् यदासि तदपि न्यूनम् तेनान्यदपि सन्दधे तदपि जयं गुणं न्यूनम् यज्जदादत्तवन्दनम्
यदासीदपि
न्यूनम्
तेनान्यदपि
सन्दधे
तदपि
द्वयं गुणं न्यूनम्
यद्दत्तबन्धनम् यदासीत् तदपि न्यूनम् तेनान्यदपि सन्दधे तदपि द्वयं गुणं न्यूनम्
तदपि द्वयं गुणं न्यूनम्
यद्दत्तबन्धनम्
यद्दत्तबन्धनम् यदासीत् तदपि न्यूनम् तेनान्यदपि सन्दधे तदपि द्वयं गुणं न्यूनम् तेनापि सन्दधे तदपि जयं न्यूनं जदादत्तबन्धनं शब्दं वा जदा जत्वळे आसीत् हेला तदपि अन्य रजु जोड़ सत्वे भी न्यूनम छोट तेन सत्वे अन्य अन्यदपि आउ एक रजुर संदधे से युक्त करुले तदपि दुयंगुणम दुयंगुण परिमाण न्यूनं छोट जज्जत आदत्त एक भावरे एक पर एक जिते गुड़े राजु से युक्त कले बंधनम उष्णंग बांधिया पाई श्लोक अनुवाद से नूतन रजुटी मध्य दुई अंगुल छोट हेला सेत बेले ता संगे आउ एक रजु जोग करागला किंतु ता सत्वे भी ता दुई अंगुली छोट हला एभरी भाव माँ सदा जिते रज जोड़े से सब दुई अंगुली छोट हला शुक्ल कौन भाष ना पर शुभ पाठ शुभ सतर एवं सौगेय दामानी यशोदा सन्दी गोपीना सुस्मयंतीना स्मयंती विस्मिता अर्थात एभरी भाव माँ यशोदा गृह समस्त रजु गोटिक पर गोटे युक्त करते किंतु ता सत्वे भी से कृष्ण को बांधि पारे ना माँ यशोदा सखी प्रतिवेशिनी गोपी मैने से मजा कथा दर्शन कर हसिले माँ यशोदा मध्य परिश्रांत हो हसुले यहीपर से समस्त विस्मित होते भागवत कहे प्रकृत पक्षे ये घटनाटी अत्यंत अद्भुत कारण कृष्ण थे एक छोट शिशु अत्यंत बांधवाक केवल खंडे दुई फुट लंबा चौड़ी दरकार दौड़ी दरकार गृहर समस्त रज युक्त करने फल शत शत फुट लंब एक दौड़ी या किंतु ताद्वारा बंधा जा पारा ना सब दौड़ी एकत्र युक्त करने सत्वे भी से दौड़ी भी कृष्ण को बांधा छोट है स्वभावतः माँ यशोदा एवं सखी मैंने भाविले यह किपरी संभव से मजा घटनाटी दर्शन कर समस्त हसिले प्रथम दौड़ी कृष्ण को बांधा बेले दुई अंगुल छोट होता ଦ୍ୱିତୀୟ ଯେଉଁଠି ଖଣ୍ଡକ ତାହା ସହିତ ଯୁକ୍ତ କଲା ପରେ ବି ଦେଖାଗଲା ଯେ ସେତେବେଳେ ତାହା ଦୁଇ ଆଙ୍ଗୁଳି ଛୋଟ ହେଉଛି। ପ୍ରତ୍ୟେକ ଥର ଦୌଡ଼ିର ନ୍ୟୁନତାକୁ ମିଶାଇଲେ ତାର ସମଷ୍ଟି କେତେ ଶହ ଶହ ଆଙ୍ଗୁଳି ହେବ। ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା। ଏହା କୃଷ୍ଣଙ୍କ ମା ଏବଂ ତାଙ୍କ ସଖୀମାନଙ୍କ ନିକଟରେ କୃଷ୍ଣଙ୍କ ଅଚିନ୍ତ୍ୟ ଶକ୍ତି ଆଉ ଏକ ନିଦର୍ଶନ ଥିଲା। ନମଃ ବିଷ୍ଣୁପାଦାୟ କୃଷ୍ଣ ପୃଷ୍ଠାୟ ଭୂତାୟ ନମଃ ସଦ୍ଭକ୍ତମଣୈ ମଣିପୁର ଧୋବାୟ ଚ ପ୍ରଭୁପାଦ ସଦ୍ବାଣୀ ପ୍ରଚାର ନିରତାୟ ଚ ହରେ କୃଷ୍ଣ। ତେଣୁ ଏଇ ଯେଉଁ ଭଗବାନଙ୍କର ଦାମବନ୍ଧନ ଲୀଳାଟି ଚାଲିଛନ୍ତି, ଏଇ ଦାମୋଦର ମାସରେ ଏଇ ଲୀଳାଟି ହୋଇଥିଲା। ତେଣୁ ଆମକୁ ସୌଭାଗ୍ୟ ଯେ ଆମେ ଏଇ ମାସରେ ଦାମୋଦର ମାସରେ ଭଗବାନଙ୍କର ଏଇ ଦାମୋଦର ଲୀଳାକୁ ପାଠ କରୁଛେ ଏବଂ ତାଙ୍କୁ ପ୍ରତିଭ ପ୍ରଦାନ କରୁଛେ। ତେଣୁ ଏ ଯେଉଁ ଲୀଳାଟି ହୋଇଥିଲା, ଏ ଲୀଳାଟି ଏକ ଅଦ୍ଭୁତ ଲୀଳା ଯେ ଭଗବାନଙ୍କର ମୁଖରେ ବିଶ୍ୱରୂପ ଦେଖେଇଲା ଦେଖେଇବାଟା ଯେତିକି ଅଦ୍ଭୁତ ଥିଲା ତାଠାରୁ ଅଧିକ ଅଦ୍ଭୁତ ଥିଲା ଏଇ ଲୀଳାଟି। କାହିଁକି ନା ସେ ତ ବିରାଟ ରୂପ ଦେଖିଲେ, ତେଣୁ କେମିତି ବିରାଟ ରୂପ ହେଲା ସେ ତ ଅଲଗା କଥା। କିନ୍ତୁ ଏ ଯେଉଁ ଛୋଟ ରୂପରେ ଏ ବିରାଟ ରୂପ ନା ଛୋଟ ରୂପ ଯେଉଁଭଳି ଭାବରେ ଛୋଟ ପିଲା ହୋଇକି ରହିଛନ୍ତି, ଅର୍ଭକ ଛୋଟ ପିଲା ସେଇଭଳି ଭାବରେ ଅଛନ୍ତି। କିନ୍ତୁ ଯେତେବେଳେ ଦୌଡ଼ିରେ ବନ୍ଧା ଯାଉଛି ସେ ଦୌଡ଼ି ବାନ୍ଧି ହେଉନାହିଁ, ଦୁଇ ଆଙ୍ଗୁରୁ କମିଯାଉଛି। ଏଇଟାକୁ ଆମେ ବୁଝିପାରିବା ନାହିଁ। ଅଚିନ୍ତ୍ୟ ଆମର ଏଇ ଚିନ୍ତା ଶକ୍ତିରେ ବାହାରେ କଥା। ତେଣୁ ସୁଖଦେବ ଗୋସ୍ୱାମୀ ବହୁତ ବିଶଦ ଭାବରେ ସେ ଲୀଳାଟିକୁ ବର୍ଣ୍ଣନା କରୁଛନ୍ତି। ପରୀକ୍ଷିତ ମହାରଣ ପାଖରେ କହୁଛନ୍ତି ଯେ ଯଦାସିତ୍ ତଦପି ନ୍ୟୁନମ୍, ଯଦାସିତ୍ ବାନ୍ଧିବା ପାଇଁ ଯେତେବେଳେ ଚେଷ୍ଟା କରୁଥିଲେ ଦୁଇ ଆଙ୍ଗୁଳି କମିଗଲା। ତେଣୁ କହିଲେ ଠିକ୍ ଅଛି, ଏତେ ବଡ଼ ଦୌଡ଼ କେତେ ହେଲା, କିନ୍ତୁ ଦୁଇ ଆଙ୍ଗୁଳି ତ ହେବା କଥା ନୁହଁ, ଠିକ୍ ଅଛି ଆଉ ଗୋଟେ ଦୌଡ଼ ବାନ୍ଧିବା, ଏତେ ଚିନ୍ତା କରିବା କାହିଁକି। ତେଣୁ ତେନ ଅନ୍ୟଦପି ସନ୍ଦେହ, ପୁଣି ମଧ୍ୟ ଦୌଡ଼ି ଆଣିଲେ ମଗେଇ ପଠାଇଲେ। ତାଙ୍କର କହିଥିଲୁ ଆମେ ଗତକାଲି ଯେ ଅନ୍ୟମାନେ ସବୁ ଆସି ପହଞ୍ଚିଯାଇଥିଲେ, ଭଗବାନ ଯେଉଁ କୃଷ୍ଣଙ୍କୁ ଗାଳି ଦେଉଛନ୍ତି, ମା ଯଶୋଦା କୃଷ୍ଣ ମଧ୍ୟ କ୍ରନ୍ଦନ କରୁଛନ୍ତି, ଏସବୁ ଶୁଣି ପ୍ରତିବେଶିନୀମାନେ ଯେଉଁମାନେ ଥିଲେ ସବୁ ଆସି ପହଞ୍ଚିଯାଇଛନ୍ତି। ତେଣୁ ତାଙ୍କ ଦ୍ୱାରା ମଗେଇଥିବେ, ମଗେଇକରି କହୁଛନ୍ତି ଦେଖ ତେନ ଅନ୍ୟ ଦପି ସନ୍ଦେହ, ଅନ୍ୟ ପୁଣି ଦୌଡ଼ି ବାନ୍ଧିଲେ ମଧ୍ୟ ଅନ୍ୟ ଦପି ଯଦପି ଦ୍ୱୟ ଅଙ୍ଗୁଳ ନ୍ୟୁନ, ପୁଣି ସେଇ ଦୁଇ ଆଙ୍ଗୁଳ, ଗୋଟେ ଆଙ୍ଗୁଳ ହେଉନି କି ତିନି ଆଙ୍ଗୁଳ ହେଉନି, ସେଇ ଦୁଇ ଆଙ୍ଗୁଳ ହିଁ ରହୁଛି। ତେଣୁ ଯଦା ଦତ୍ତ ବନ୍ଧନ, ଯେତେ ଏଇଭଳି ଭାବରେ ଯେତେ ଦୌଡ଼ ଥିଲା ବହୁତ ପ୍ରକାର ଦୌଡ଼ି ଆଣିକି ବହୁତ ଦୌଡ଼ି ଆଣିକି ବାନ୍ଧିଲେ, କିନ୍ତୁ ସେଇ ଦୁଇ ଆଙ୍ଗୁଳ କମିଯାଉଛି। ତେଣୁ ଏବଂ ସ୍ୱଗେହ ଦାମ ଆଣି, ତେଣୁ ଏଇଭଳି ଭାବରେ ନିଜ ଗୃହରୁ ଯେତେ ଦାମ ଆଣି ଯେତେ ଦୌଡ଼ ଥିଲା, ଯଶୋଦା ସଙ୍ଗଦ୍ୟତପି ଯଶୋଦା ସେସବୁ ବାନ୍ଧିଲେ, ସେ ଦୌଡ଼ି ସବୁ ବାନ୍ଧିକିରି କୃଷ୍ଣଙ୍କୁ ବାନ୍ଧିବା ପାଇଁ ଚେଷ୍ଟା କରୁଛନ୍ତି। ଗୋପୀନାମ ସୁସ୍ମୟନ୍ତି ନା, ଅନ୍ୟ ଗୋପୀମାନେ ଯେଉଁମାନେ ସେଠି ଆସିଥିଲେ ଉପସ୍ଥିତ ଥିଲେ ସେ ଲୀଳାଟି ଦେଖୁଛନ୍ତି। ତେଣୁ ସୁସ୍ମୟନ୍ତି ନା, ସେମାନେ ମଧ୍ୟ ସ୍ମିତ ହାସ୍ୟ କରୁଛନ୍ତି, ହସୁଛନ୍ତି। ସୁସ୍ମୟନ୍ତି ନା ସ୍ମୟନ୍ତି ବିସ୍ମିତାଭବତ, କାହିଁକି ହସୁଥିଲେ ନା ଏଇ ଗୋଟେ ବଡ଼ ବିସ୍ମୟ କଥା, ଅଦ୍ଭୁତ କଥା। ଏଠି ଦୁଇଟି ବିସ୍ମୟ ରହିଛି, ବିଷ୍ଣୁ ଚକ୍ରଙ୍କ ଭାଷାରେ କହୁଛନ୍ତି ଦୁଇଟି ବିସ୍ମୟ। କ'ଣ କ'ଣ ସେ ବିସ୍ମୟ? ଗୋଟେ ବିସ୍ମିତ ଯଦି ହଉ ମୁଷ୍ଟି ପରିମିତ ଅଶ୍ୟ ଉଦରଂ, ମୁଷ୍ଟି ହାତରେ ମାତ୍ର ଧାଡ଼ିଦେଲେ ଛୋଟ ଉଦର ରହିଛି, ବେଶୀ ବଡ଼ ଉଦର ନୁହଁ। ପ୍ରଭୁପାଦ ତାଙ୍କ ଭାବରେ କହୁଛନ୍ତି 2 ଫୁଟ୍ର କିଙ୍କିଣୀ ଲାଗିଛି ତାଙ୍କର ଉଦରରେ, 2 ଫୁଟ୍ର କିଙ୍କିଣୀ। ତେଣୁ ଅଶ୍ୟ ଉଦର ଶତହସ୍ତ ପରିମିତେନ ଦାମ୍ନାଦପି ନ ବେଷ୍ଟିଦେ, ଶହେ ହାତର ଦୌଡ଼ି ଆଣିଲେ ମଧ୍ୟ ବାନ୍ଧି ହେଉନାହିଁ, ନ ବେଷ୍ଟିଦେ। ତତ୍ର ଉଦରଂ ତିଳମାତ୍ର ବି ନ ବିପୁଳି ଭବତି, ଆମେ ଭାବୁଥିବା ଛୋଟ ଉଦର ମଧ୍ୟ ବଡ଼ ହୋଇଯାଇଥିବ, ଭଗବାନଙ୍କର ତ ଅଦ୍ଭୁତ ଶକ୍ତି, ଉଦରକୁ ବଡ଼ କରିଦେଇ ପାରିଥାନ୍ତି ନା ନା ଉଦର ମଧ୍ୟ ଯାହା ଥିଲା ସେୟା ଉଦରଂ ତିଳମାତ୍ର ବି ନ ବିପୁଳି ଭବତି ଉଦର ମଧ୍ୟ ବଢ଼ିଯାଉନାହିଁ 100 ଫୁଟରେ ଲଗେଇଲେ 100 ଫୁଟ ହୋଇଗଲା ଉଦର ନା ଉଦର ଯେଉଁ ଛୋଟ ଉଦର ରହିଛି ସେଇ ଉଦର 2 ଫୁଟର ପିଙ୍କିଣି ଲାଗିଛି ଭଗବାନଙ୍କ ପାଖରେ ଉଦରରେ ପିଙ୍କିଣି ଲାଗିଛି ତେଣୁ ଦାମା ବି ଅଙ୍ଗୁଳି ମାତ୍ର ବି ନ ନୁନି ଭବତି ଏବଂ ଯେତେ ଦାମ ଆଣିଲେ ମଧ୍ୟ ଯେତେ ଦୌଡ଼ି ଆଣିଲେ ମଧ୍ୟ ସବୁ ଦୌଡ଼ି ତ ସମାନ ଦୌଡ଼ି ଆସୁନାହିଁ କେଉଁଟେ 8 ଫୁଟ ଅଛି କେଉଁଟେ 10 ଫୁଟ ଅଛି କେଉଁଟେ 12 ଫୁଟ ଅଛି କେଉଁଟେ 5 ଫୁଟ ଅଛି ତେଣୁ କିନ୍ତୁ ସବୁଥର କ'ଣ ହେଉଛି ନା 2 ଆଙ୍ଗୁଳି କମୁଛି ଦାମା ବି ଅଙ୍ଗୁଳି ତିଳ ମାତ୍ର ବି ନ ଦାମା ବି ଅଙ୍ଗୁଳି ମାତ୍ର ବି ନ ନ୍ୟୁନି ଭବତି ଦାମ ଅଧିକ ପକ୍ଷେ 1 ଆଙ୍ଗୁଳି କମନ୍ତା କି ନା ସେଇ 2 ଆଙ୍ଗୁଳି ଭବତି ତଥାପି ବେଷ୍ଟ ନାମ ନା ପୂର୍ଜତ ସେଇ 2 ଆଙ୍ଗୁଳି କମିଯାଉଛି ତେଣୁ ଇଏ ଗୋଟେ ବିସ୍ମୟ ଏତେ ଦୌଡ଼ି ବାନ୍ଧିଲେ ଯାହା ତ ହେଉଛି ସେ 10 ଫୁଟ ବାନ୍ଧିଲେ ବି ସେଇ 2 ଆଙ୍ଗୁଳି 8 ଫୁଟ ବାନ୍ଧିଲେ ବି ସେଇ 2 ଆଙ୍ଗୁଳି 6 ଫୁଟ ବାନ୍ଧିଲେ ବି ସେଇ 2 ଆଙ୍ଗୁଳି ତେଣୁ ଇଏ ଗୋଟେ ବିସ୍ମୟ ଦ୍ୱିତୀୟ ବିସ୍ମୟ କ'ଣ ହଁ ଭଗବାନଙ୍କର ଉଦର ମଧ୍ୟ ବଢ଼ୁନାହିଁ ଉଦର ମଧ୍ୟ ସେଇ ଯେତିକି ଅଛି ସେତିକି ରହିଛି ଏବେ ଯେତେ ଦୌଡ଼ି ଆଣିଲେ ମଧ୍ୟ ସେଇ 2 ଆଙ୍ଗୁଳି କମୁଛି ଇଏ ଗୋଟେ ବିସ୍ମୟ ଆଉ ଗୋଟେ ବିସ୍ମୟ କ'ଣ ନା ପ୍ରତିଭାରମେବ ବେଷ୍ଟନେ 2 ଆଙ୍ଗୁଳି ନ୍ୟୁନତ୍ୟବ ନୁ 3 ଆଙ୍ଗୁଳି 4 ଆଙ୍ଗୁଳି ଆଦି ନ୍ୟୁନ ପ୍ରତିଭାର ଯେତେବେଳେ ବନ୍ଧନ କରୁଛନ୍ତି ସେଇ 2 ଆଙ୍ଗୁଳି କମୁଛି 3 ଆଙ୍ଗୁଳି କି 4 ଆଙ୍ଗୁଳି ହେଉନାହିଁ କି 1 ଆଙ୍ଗୁଳି ବି ହେଉନାହିଁ ସେଇ 2 ଆଙ୍ଗୁଳି ରହୁଛି ତେଣୁ ଇଏ ଗୋଟେ ବଡ଼ ବିସ୍ମୟ ତେଣୁ ଏଇଭଳି ଭାବରେ ଏ ବିସ୍ମୟଙ୍କ ଲୀଳା ଚାଲିଛି ଭଗବାନଙ୍କର ଯେତେ ଦୌଡ଼ି ବାନ୍ଧିଲେ ମଧ୍ୟ ଆଉ ପରସ୍ପରକର ସେଇଟା କହିବେ ଏ ଯେଉଁ କ'ଣ ପାଇଁ ପ୍ରକୃତ ଆମେ ଇଏ କହିଲେନି ତ ଇଏ କହିଲେ କି ହଁ ଏଇଟା ଭାବାର୍ଥରେ ପଡ଼ିଛି ଆଉ ପର ଭାବାର୍ଥରେ କୁହାଯିବ ଏଇ ଯେଉଁ 2 ଆଙ୍ଗୁଳି କମୁଛି ଆର କ'ଣ କ'ଣ ତାତ୍ପର୍ଯ୍ୟ କ'ଣ 2 ଆଙ୍ଗୁଳି ଆଉ ସେମାନେ ଟିକାରେ କହିଛନ୍ତି ଆଉ ପରସ୍ପରକର କୁହାଯିବ ଆମେ କିନ୍ତୁ କହିଦେଉଛେ ସଂକ୍ଷେପରେ ଯେ ଏ ତାତ୍ପର୍ଯ୍ୟ ହେଉଛି ଗୋଟେ ହେଉଛି ପରିଶ୍ରମ ଆଉ ଗୋଟେ ହେଉଛି କୃପା 2 ଆଙ୍ଗୁଳି ସେଥିପାଇଁ କମିଯାଇଥିଲା ଆମର ପରିଶ୍ରମ ରହିଛି ପରିଶ୍ରମ ଦେଖି ଭଗବାନଙ୍କ କୃପା ଆସିବ ଆମେ ଯେତେ ପରିଶ୍ରମ କଲେ ମଧ୍ୟ ଯେ ଆମେ ଭଗବାନ ଜାଣିପାରିବା ତା ନୁହଁ ଭଗବାନଙ୍କ କୃପା ଦରକାର ସେଟା କୁହାଯାଇଛି 10:14 ବ୍ରହ୍ମା ତାଙ୍କ ସ୍ତୁତିରେ ସେ କଥା କହିଛନ୍ତି ଭଗବାନ ଜାଣିବାର ଉପାୟ ହେଉଛି ଭଗବାନଙ୍କ କୃପା ତଥାପି ଦେବ ପଦାମ୍ବୁଜଦ୍ୱୟ ପ୍ରସାଦ ଲେସାନୁଗୃହୀତ ଏବ ହି ଜାନାଦି ତତ୍ତ୍ୱଂ ଭଗବନ୍ ମହିମ୍ନ ନ ଚାନଙ୍ଗେ କୋପି ଚିରଙ୍ଗି ଚିହ୍ନ ଯେତେବେଳେ ମହାପ୍ରଭୁ ଯାଇଥିଲେ ଦକ୍ଷିଣ ପୁରୀକୁ ଯାଇଥିଲେ 1510 ମାଘ ମାସର ଶୁକ୍ଳ ପକ୍ଷରେ ମହାପ୍ରଭୁ 24 ବର୍ଷ ବୟସ ହୋଇଥିଲା ସେହି ସମୟରେ ସନ୍ନ୍ୟାସ ଗ୍ରହଣ କଲେ ସନ୍ନ୍ୟାସ ଗ୍ରହଣ କରି ସେ ବୃନ୍ଦାବନ ଅଭିମୁଖେ ଯାତ୍ରା କରୁଥିଲେ କିନ୍ତୁ ନିତ୍ୟାନନ୍ଦ ପ୍ରଭୁ ଆଉ ତାଙ୍କ ସାଙ୍ଗରେ ଯେଉଁ ସହଚରମାନେ ଥିଲେ ତାଙ୍କୁ ବାଟ ବୁଲେଇକରି ଘିନି ଆସିଲେ ପୁଣି ଶାନ୍ତିପୁରକୁ ଘିନି ଆସିଲେ ମାୟପୁରକୁ ଘିନି ଆସିଲେ ନଦିଆ ନବଦୀପକୁ ସେଇଠି ମହାପ୍ରଭୁ ଅଦ୍ୱୈତାଚାର୍ଯ୍ୟଙ୍କ ଗୃହରେ କେତେଦିନ ରହିଲେ ସବୁ ଭକ୍ତମାନଙ୍କୁ ବିଦାୟ ଦେଲେ ମାଆ ଆସି ତାଙ୍କୁ ସବୁ ରନ୍ଧନ କରି ଖାଇବା ପାଇଁ ଦେଉଥିଲେ ଏଇଭଳି ଭାବରେ କେତେଦିନ ପରେ ମାଆ କହିଲେ ତୁମେ ବୃନ୍ଦାବନ ଯାଅ ନା ତୁମେ ଏଇଠି ପୁରୀରେ ରୁହ କାହିଁକିନା ଜଗନ୍ନାଥ ପୁରୀ ଏବଂ ନବଦୀପ ପୁରୀ ଦୁଇଟି ପାଖାପାଖି ସ୍ଥାନ ତେଣୁ ବହୁତ ଭକ୍ତ ସେଠୁ ଆସନ୍ତି ଏଠୁକୁ ଏଠୁ ଯାଆନ୍ତି ସେଠିକି ଏଇ ଚାଲେ ତେଣୁ ମୁଁ ତୁମର ଖବର ନେଇପାରିବି ଏଇଭଳି ଭାବରେ କହିବାରୁ ଏଇ ପ୍ରଶ୍ନଟି ପଚାରିଥିଲେ ଯେତେବେଳେ ଶିଶୁପଦ ଗୌରବନ୍ଦ ସ୍ୱାମୀ ମହାରାଜ ଯାଇଥିଲେ 1996 ଯାଇଥିଲେ ନବଦୀପ ଯାଇଥିଲେ ଆମର ଜିବିସ ମିଟିଂ ଥିଲା ସବୁ ବର୍ଷ ଏ ଗୌର ପୂର୍ଣ୍ଣମୀ ପୂର୍ବରୁ ଏ ଜିବିସ ମିଟିଂ ହୁଏ ନବଦୀପ ପରିକ୍ରମା ହୁଏ 7 ଦିନ ଧରି ନବଦୀପ ପରିକ୍ରମା ହୁଏ ତାପରେ ଜିବିସ ମିଟିଂ ହୁଏ ତାପରେ ଗୌର ପୂର୍ଣ୍ଣମୀ ହୁଏ ତାପରେ ସବୁ ଫେରନ୍ତି ପ୍ରଭୁପାଦ ମହାରାଜ କହିଛନ୍ତି ସମସ୍ତ ଭକ୍ତମାନେ ଏଇ ଗୌରାଙ୍ଗ ମହାପ୍ରଭୁଙ୍କର ଆବିର୍ଭାବ ତିଥିରେ ସବୁ ଆସିବେ ନବଦୀପ ମାୟପୁର ଆସିବେ ନଦିଆ ନବଦୀପକୁ ଆସିବେ ମାୟପୁର ଆସିବେ ସେଥିପାଇଁ ଗୋଟେ ବିରାଟ ମନ୍ଦିର ତିଆରି ଚାଲିଛି, ଯାହାକି TOBP ଯାହାକୁ କୁହାଯାଉଛି ଟେମ୍ପୁଲ ଅଫ୍ ବେଦିକ ପ୍ଲାନେଟାରିୟମ୍। ବେଦିକ ପ୍ଲାନେଟାରିୟମ୍ କହିଲେ ଆମର ଯେଉଁ ବର୍ତ୍ତମାନ ଯେଉଁ ପ୍ଲାନେଟାରିୟମ୍ ସବୁ ରହିଛି, ଯେଉଁ ବର୍ତ୍ତମାନ ସବୁ କହୁଛନ୍ତି ଏମିତି ଏସବୁ କ'ଣ, ଚନ୍ଦ୍ର ହେଉଛି ପୃଥିବୀର ଗୋଟେ ସାଟେଲାଇଟ୍, ଏସବୁ ଭଳି ଏ ବର୍ତ୍ତମାନ ବୈଜ୍ଞାନିକମାନଙ୍କର ଏହିସବୁ ଧାରଣା ରହିଛି। କିନ୍ତୁ ଆମର ବେଦରେ ଯେଉଁ ଜିଓଗ୍ରାଫି ରହିଛି, ବେଦରେ ଯେଉଁ ପ୍ଲାନେଟାରିୟମ୍ର କଥା ରହିଛି, କେଉଁ ଲୋକ କେଉଁଠି ସବୁ ଅଛି, ତା'ର ସବୁ ବେଦରେ ସେସବୁ ବର୍ଣ୍ଣନା କରାଯାଇଛି। ଭାଗବତ ପଞ୍ଚମ ସ୍କନ୍ଧରେ ଏଇଟା ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଏ ସ୍ଥାନ ଯେତେବେଳେ ସ୍ଥାନ ବିଷୟରେ ବର୍ଣ୍ଣନା କରାଯାଉଛି, ସେତେବେଳେ ଏସବୁ ବର୍ଣ୍ଣନା କରାଯାଇଛି। ତେଣୁକରି ପ୍ରଭୁପାଦ ମହାରାଜ କହିଛନ୍ତି ଏଇଭଳି ଭାବରେ ଲୋକେସନ୍ ସବୁ ରହିଛି, କେଉଁଠି କ'ଣ ସବୁ ରହିଛି ସ୍ଥାନ, ତେଣୁ ସେହି ଅନୁସାରେ ଆମର ତିଆରି ହେଉଛି ଏଇଟା ଟେମ୍ପୁଲ ଅଫ୍ ବେଦିକ ପ୍ଲାନେଟାରିୟମ୍। ମନ୍ଦିର ରହିବ, ତିନୋଟି ଅଲ୍ଟର ରହିଛି, ଗୋଟିଏ ଅଲ୍ଟରରେ ରହିବେ ଆମର ପଞ୍ଚତତ୍ଵ ରହିବେ, ଗୋଟିଏ ଅଲ୍ଟରରେ ରହିବେ ରାଧାମାଧବ ରହିବେ, ଆଉ ଗୋଟେ ଅଲ୍ଟରରେ ରହିବେ ନା ନୃସିଂହଦେବ ଅଲଗା ଅଲ୍ଟର, ଆଉ ଗୋଟେ ଅଲ୍ଟରରେ ରହିବେ ଏଇ ଯେଉଁ ଗୁରୁ ପରମ୍ପରା ଗୋଟେ ଅଲ୍ଟର ରହିବେ। ଏବଂ ସେ ସବୁ କେତେ ମହଲା ହେଇଛି ସେ ସବୁ ଇଏ ମନ୍ଦିରଟା ଆମେ ବୁଲିବାକୁ ଯାଇଥିଲୁ, ସେଠି କୁହାହେଉଛି ସ୍ୱର୍ଗଲୋକ ଯେମିତି ରହିଛି, ତା'ର ଉପଲୋକ ତା ଉପରକ ମହତ ଲୋକ ଧନ ଲୋକ ତପ ଲୋକ ଏସବୁ ରହିଛି, ଏସବୁ ଆପଣ ଯାଇପାରିବେ ତା ଦେହରେ ପ୍ଲାନେଟାରିୟମ୍। ତା ଗୋଟିଏ ତିନୋଟି ଡୋମ୍ ରହିଛି, ଗୋଟିଏ ଡୋମ୍ରେ ଏଇ ପ୍ଲାନେଟାରିୟମ୍ କୁହାଯିବ, ପ୍ଲାନେଟାରିୟମ୍ କେଉଁଟା କ'ଣ ସବୁ ରହିଛି ସେସବୁ ଦେଖାଯିବ। ସେଇଟା ଯାହା ହଉ, ଏ ଯେଉଁ ମନ୍ଦିର ସବୁ ନିର୍ମାଣ ହେଉଛି, ଏ ମନ୍ଦିରରେ ସେଇ ସ୍ଥାନ ସବୁ ବିଶେଷ ଭାବରେ ବର୍ଣ୍ଣନା କରାଯିବ। ବୈଦିକ ଯେମିତି ବେଦରେ ଯେଉଁଭଳିଆ ବର୍ଣ୍ଣନା କରାଯାଇଛି, ସେଭଳି ଭାବରେ ବୈଜ୍ଞାନିକମାନଙ୍କର ଯେଉଁ ବର୍ଣ୍ଣନା ସେଇଟା ଠିକ୍ ଭାବରେ ହେଇନାହିଁ। ବୈଜ୍ଞାନିକମାନଙ୍କ ଗବେଷଣା ଚାଲିଛି, ତେଣୁ ମୁଁ ସେଦିନ କହୁଥିଲି ସାର୍ଙ୍କୁ, ସେମାନେ କହୁଛନ୍ତି କ'ଣ ନା ମାଇଣ୍ଡ ଇଣ୍ଟେଲିଜେନ୍ସ ହେଉଛି କ'ଣ ନା ଆମର ମସ୍ତକକୁ ସେମାନେ କହୁଛନ୍ତି ମାଇଣ୍ଡ, ତା ଦେହରେ ଇଣ୍ଟେଲିଜେନ୍ସ ରହିଛି। ମସ୍ତକଟା ଆମର ଶ୍ରୀମଦ ବକ୍ତେଶ୍ୱର ଦାମୋଦର ମହାରାଜ ସେଇଟା ମଧ୍ୟ କହି ଲେଖିଛନ୍ତି। ସେଇଟା ବୈଜ୍ଞାନିକମାନେ ଯେଉଁଟା କହୁଛନ୍ତି ମାଇଣ୍ଡ, ପ୍ରକୃତରେ ସେଇଟା ଆମର ମାଇଣ୍ଡ ନୁହଁ, ଆମର ମାଇଣ୍ଡ ହେଉଛି ଅଲଗା। ଆମର ମାଇଣ୍ଡ ଇଣ୍ଟେଲିଜେନ୍ସ ଏବଂ ଫଲ୍ସ ଏ ତିନୋଟି ହେଉଛି ଆମର ସୂକ୍ଷ୍ମ ଶରୀର, ଏ ସ୍ଥୂଳ ଶରୀର ନୁହଁ, ସୂକ୍ଷ୍ମ ଶରୀର ରହିଛି, ସେଇଟା ହାର୍ଟ ଭିତରେ ରହିଛି। ଆମର ଯେଉଁ ରହିଛି ହୃତ୍ପିଣ୍ଡ ରହିଛି, ସର୍ବସ୍ୱ ଚାହନ ହୃଦିଷ୍ଠ, ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି, ଭଗବାନ ସହିତ ପରମାତ୍ମାଙ୍କ ସହିତ ଆତ୍ମା ବି ରହିଛି, ଆତ୍ମାର ଏସବୁ ଏଇ ସୂକ୍ଷ୍ମ ଶରୀର ଭିତରେ ବନ୍ଧନ ହୋଇକି ରହିଛି, ପ୍ରାଣବାୟୁରେ ଏସବୁ ରହିଛି, ହୃଦୟ ଭିତରେ କେଉଁଠି ମାନେ ଲାଗିକିରି ନାହିଁ, ସବୁ ଭାସମାନ ଅବସ୍ଥାରେ ଅଛି। ପାଞ୍ଚଟି ବାୟୁ ଯେଉଁ ରହିଛି, ପ୍ରାଣ ଅପାନ ବାହନ ଉଦାହରଣ ଧ୍ୟାନ ସମାନ, ଏସବୁ ବିଭିନ୍ନ ପ୍ରକାର ପାଞ୍ଚ ପ୍ରକାର ବାୟୁ ରହିଛି, ଏ ପଞ୍ଚ ପ୍ରାଣ ବୋଲି କୁହାଯାଉଛି। ଏ ବାୟୁ ବିଷୟରେ ଏ ଆତ୍ମା ଭାସମାନ ଅବସ୍ଥାରେ ରହିଛି, ଯେମିତି ଆମର ଅଙ୍ଗୁଳି ହେରିକା ସବୁ ଲାଗିକି ରହିଛି, ସେମିତି କୌଣସି ଆତ୍ମାର ଶରୀର ସହିତ ସଂଶ୍ଲିଷ୍ଟ ନାହିଁ, ଆତ୍ମା ଭାସମାନ ଅବସ୍ଥାରେ ରହିଛି। ତେଣୁ ଇଏ ଯେଉଁ ଆତ୍ମା ରହିଛି, ପରମାତ୍ମା ରହିଛନ୍ତି, ଏ ଆତ୍ମାର ଏସବୁ ରହିଛି, ଏ ସୂକ୍ଷ୍ମ ଶରୀର ରହିଛି, ବା ହେଉଛି ମନ ବୁଦ୍ଧି ଏବଂ ଅହଙ୍କାର, ସୂକ୍ଷ୍ମ ଶରୀର ଏଇଟା ଆମର ସ୍ପିରିଚୁଆଲ ମନ ବୁଦ୍ଧି ଏବଂ ଅହଙ୍କାର ରହିଛି। କିନ୍ତୁ ଯେହେତୁ ଆମେ ଭୌତିକ ଜଗତରେ ଆମ ପତନ ହୋଇଯାଇଛି, ତେଣୁ ଏଇ ଯେଉଁ ସୂକ୍ଷ୍ମ ଶରୀର ମନ ବୁଦ୍ଧି ଏବଂ ଅହଙ୍କାର ଇଏ ହେଉଛି ମଧ୍ୟ ଭୌତିକ, ତେଣୁ ସ୍ଥୂଳ ଶରୀରରେ ଯେଉଁ ଆମ କଷ୍ଟ ହେଉଛି, ସୂକ୍ଷ୍ମ ଶରୀରରେ ଆମେ ସେଇଟା ଅନୁଭବ କରୁଛେ, ମନ ଦ୍ୱାରା ଅନୁଭବ କରୁଛେ, କିନ୍ତୁ ଆତ୍ମା ସେଇଟାକୁ ଅନୁଭବ କରୁନାହିଁ, ଆତ୍ମା ହେଉଛି ଆଠରୁ ଅଲଗା। ତେଣୁ ଯାହା ହେଉ, ଇଏ ବହୁତ ଗଭୀର ତତ୍ତ୍ୱ ରହିଛି, ବହୁତ ବଡ଼ କଥା। ତେଣୁ ଇଏ ଯେଉଁ କଥା ସବୁ ରହିଛି, ମାନେ ବହୁତ ତତ୍ତ୍ୱ କଥା ରହିଛି, ତେଣୁ ଏଇଭଳି ଭାବରେ ମହାପ୍ରଭୁ ଆସିଲେ, ନଦିଆ ନବଦୁର୍ଗ ଆସିଲେ, ପୁରୀ ନଦିଆ ନବଦୁର୍ଗରୁ ପୁରୀ ଆସିଲେ, ମା କହିଲେ ଏ କଥା ଗୌରବନ୍ଦ ସ୍ୱାମୀ ମହାରାଜଙ୍କୁ। ଏଇ ଜିବିସି ମିଟିଂ ଯେଉଁ ହୁଏ, ଜିବିସି ମିଟିଂ ହେଲା ପରେ ସେହି ସମୟରେ ଏଇ ଜଣେ ପ୍ରଶ୍ନ ପଚାରିଥିଲେ ଗୌରବନ୍ଦ ମହାରାଜଙ୍କୁ, ଫରେନର୍ ଜଣେ ଆସିଥିଲେ, ଗୌରବନ୍ଦ ମହାରାଜଙ୍କର ମନଟା ଟିକେ ଭଲ ନଥିଲା, ସେ ଟିକେ ଜିବିସି ଭିତରେ ଟିକେ ଥିଲା, ଅସୁବିଧା ଥିଲା, ଯାହା ହଉ ସେ ଚାହୁଁନଥିଲେ କୌଣସି ଫରେନର୍ମାନଙ୍କୁ ଦେଖା ଦେବା ପାଇଁ। କିନ୍ତୁ ଆମେ ସେ ସମୟରେ ତାଙ୍କର ପ୍ରାଇଭେଟ୍ ସେକ୍ରେଟାରୀ ରୂପରେ ଯାଇଥିଲେ ସମ୍ୟାନ ପ୍ରଭୁ, ସେ କହୁଥିଲେ ଆତ୍ମାରାମ ପ୍ରଭୁ ମଧ୍ୟ ଥିଲେ, ଆଉ କେତେ ଜଣ ଭକ୍ତ ଥିଲେ। ସେ ଜଣେ ଦୁଇ ଜଣ ଫରେନର୍ ଆସିଲେ, ସେ ଅନୁରୋଧ କଲେ ତାଙ୍କୁ ଗୌରବ ମାନଙ୍କୁ ପ୍ରଶ୍ନଟିଏ ପଚାରିବେ। ତେଣୁ ସେ କହିଲେ ଠିକ ଅଛି, ଆମେ ଗୁରୁଦେବ ପଚାରି କରିବୁ। ତେଣୁ ଗୁରୁଦେବ ପଚାରିଲେ, ଗୁରୁଦେବ କହିଲେ ହଉ ଠିକ ଅଛି, ତାଙ୍କୁ ଆଲୋକ କର। ସେ ସନ୍ଧ୍ୟାବେଳେ 4:00 କଥା କହିବା ପାଇଁ ଆରମ୍ଭ ହେଲା। ତେଣୁ ସେ ଯେଉଁ ପ୍ରଶ୍ନ ପଚାରିଥିଲେ, ତାର ପ୍ରଶ୍ନ ଥିଲା ଏଇଟା ଯେ ମହାପ୍ରଭୁ କାହିଁକି 24 ବର୍ଷ କାଳ ପୁରୀରେ ଅବସ୍ଥାନ କଲେ। ସାଧାରଣତଃ ଯେଉଁମାନେ ସନ୍ନ୍ୟାସ ଗ୍ରହଣ କରନ୍ତି ସେମାନେ ବୃନ୍ଦାବନ ଯାଆନ୍ତି, ପୁରୀରେ କାହିଁକି ଅବସ୍ଥାନ କଲେ? ଏବଂ ଜଗନ୍ନାଥଙ୍କର ଯେଉଁ ଚକାଚକା ଡୋଳା ରହିଛି, ଇଏ ଗୋଟେ ଅଦ୍ଭୁତ ଭଗବାନଙ୍କ ରୂପ, ଏ ରୂପ କାହିଁକି ଏମିତି ହେଇଛି? ଏ ଦୁଇଟି ପ୍ରଶ୍ନ ଥିଲା। ତେଣୁ ଗୌରବନ୍ଦ ମହାରାଜ ସେସବୁ ପ୍ରଶ୍ନର ଉତ୍ତର ଦେଲାବେଳେ ସେସବୁ କଥା କହିଛନ୍ତି। ଯାହା ହଉ, ଏ ଯେଉଁ ମହାପ୍ରଭୁ ଆସୁଛନ୍ତି, ନବଦ୍ୱୀପରୁ ଆସୁଛନ୍ତି ଓଡ଼ିଶାକୁ, ଓଡ଼ିଶାକୁ ଆସିଲା ଭିତରେ ଓଡ଼ିଶାରେ ଯେତେବେଳେ ପୁରୀରେ ପହଞ୍ଚିଲେ, ପୁରୀରେ ସେହି ସମୟରେ ଦଣ୍ଡଭଙ୍ଗା ଯେଉଁ ରହିଛି, ଯାହାକୁ ଚନ୍ଦନପୁର ଯାଇଛି ରାଜସ୍ଥାନ, ଚୈତନ୍ୟ ଚର୍ତ୍ତାଂଶ ବର୍ଣ୍ଣନା କରାଯାଇଛି। ଦଣ୍ଡଭଙ୍ଗା ବିଷୟରେ କୁହାଯାଇଛି, ଦଣ୍ଡଭଙ୍ଗା ଲୀଳା ହେଇ ପରମ ଗମ୍ଭୀର, ସେଇ ଗୋଟେ ଦୁହାଁର ପାଦେ ଦୁହାଁର ପଦେ ଭକ୍ତି ଯାହା ଧୀର। ଦଣ୍ଡଭଙ୍ଗା ଲୀଳା ଯେଉଁ ହେଇଥିଲା, ମହାପ୍ରଭୁ ସେଠି ଦଣ୍ଡଭଙ୍ଗା ହେଇଥିଲା, ସେଇଟା ହେଉଛି ବହୁତ ଗଭୀର ତତ୍ତ୍ୱ। ତାକୁ ସେଇମାନେ ବୁଝିବେ ଯେଉଁମାନେଙ୍କର ଭଗବାନ ମହାପ୍ରଭୁ ଏବଂ ନିତ୍ୟାନନ୍ଦ ପ୍ରଭୁଙ୍କର ପାଦ ପଦ୍ମରେ ଗଭୀର ଭକ୍ତି ରହିଛି, ସେମାନେ ହିଁ ବୁଝିବେ। ତେଣୁ ଏଇଭଳି ଭାବରେ ମହାପ୍ରଭୁ ଯେତେବେଳେ ଦେଖିଲେ, ଜାଣିଲେ, ମହାପ୍ରଭୁ ତ ସବୁ ଭାବ ବେଶରେ ରହୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଭଗବାନଙ୍କର ନାମ କୀର୍ତ୍ତନ କରି ଭାବବେଶରେ ସେ ରହୁଛନ୍ତି। ତେଣୁ ଯେତେବେଳେ ଚନ୍ଦନପୁରରେ ପହଞ୍ଚିଲେ, ସେଠି ଭାର୍ଗବୀ ନଦୀ ରହିଛି, ସେ ନଦୀରେ ସ୍ନାନ କରି ନଦୀ ଆରପଟେ ସେଠି ଜଣେ ଶିବଜୀଙ୍କ ମନ୍ଦିର ହେଇଛି, କପୋତ କି ମନ୍ଦିର, ଶିବଜୀଙ୍କର ମନ୍ଦିର ଅଛି। ଆମେ ଯେତେବେଳେ ଆମର ଗୁରୁ ମାନେ ଗୁରୁଦେବ ସହିତ ଆମେ ସବୁ ଯାଇଥିଲୁ ସେଠିକି 2001 ମସିହାରେ ଡିସେମ୍ବର ମାସରେ ଆମର ସବୁ ହେଲା, January 1st ହେଲା କେଉଁଠି, ଜଗନ୍ନାଥ ପୁରୀରେ ନୂତନ ଶତାବ୍ଦୀକୁ ସ୍ୱାଗତ କରିବା ପାଇଁ ପୁରୀରେ ସବୁ ସଂକୀର୍ତ୍ତନ ପଦଯାତ୍ରା ହେଇଥିଲା, ସେ ଦଣ୍ଡଭଙ୍ଗରୁ ଆରମ୍ଭ ହେଇଥିଲା। ତେଣୁ ଆମେ ମହାରାଜଙ୍କ ସାଙ୍ଗରେ ଥିଲୁ, ଆମେ ଯାଇଥିଲୁ ସେ ନଦୀ, ସେ ପାର ହେଲେ ସମସ୍ତେ ଭକ୍ତମାନେ ସବୁ ଟେକିକି ନେଇଗଲେ ତାଙ୍କୁ ସେପଟେ ଆରପଟେ ଆପଣ ଥିଲେ ଆରପଟେ ଗୋଟେ ଶିବ ମନ୍ଦିର ଅଛି, ସେଇ ମନ୍ଦିରକୁ ଯାଇଥିଲେ ମହାପ୍ରଭୁ ଯାଇଥିଲେ,
ସେ
ଟେକିକି ନେଇ ନଦୀ ଭିତରେ ଭାର୍ଗବୀ ନଦୀ, ସେ ନଦୀର ନାମ ଭାର୍ଗବୀ ନଦୀ। ତେଣୁ ଶିବଜୀ ମନ୍ଦିର ଦେଖି ସେଠି ସବୁ କୀର୍ତ୍ତନ କରି ସବୁ ଫେରିଲେ, ମହାପ୍ରଭୁ ଆସିଲେ, ଆସିକରି ଯେତେବେଳେ ଦେଖିଲେ ଯାଉଛନ୍ତି ପୁଣି ପୁରୀ ଜଗନ୍ନାଥ ମନ୍ଦିର ଯାଉଛନ୍ତି, ଯେତେବେଳେ ପଚାରୁଛନ୍ତି ମୋର ଦଣ୍ଡ ପାଇଁ, ନିତ୍ୟାନନ୍ଦ ବାବୁ ସେ ଦଣ୍ଡଟି ଭାଙ୍ଗି ଦେଇଥିଲେ। ସେ କହିଲେ, ନିତ୍ୟାନନ୍ଦ ବାବୁ କହିଲେ ଯେ ସେ ଯେଉଁ ଆପଣ ସହିତ ନୃତ୍ୟ କରୁଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ନୃତ୍ୟ କରୁଥିଲେ, ଆପଣ ଭାବାବଶ ହେଇକିରି ସେ ଦଣ୍ଡ ଉପରେ ପଡ଼ିଗଲେ, ଦଣ୍ଡ ଉପରେ ପଡ଼ିଗଲେ ଦଣ୍ଡଟି 3 ଘଣ୍ଟା ହେଇଗଲା। ତେଣୁ ମୁଁ ଏଇଟାକୁ ସେ ନଦୀରେ ଭସେଇ ଦେଲି। ସେ ଦଣ୍ଡଭଙ୍ଗା ଲୀଳାରେ ମଧ୍ୟ ବହୁତ କଥା ତତ୍ତ୍ୱ ରହିଛି, ତାକୁ ସବୁ ରହିଛି। ଯାହା ହଉ, ଏଭଳି ଭାବରେ କହିଲେ ମହାପ୍ରଭୁ କ୍ରୋଧ ପ୍ରକାଶ କରି କହିଲେ, ତମେ ମୋର ଗୋଟିଏ ସମ୍ପତ୍ତି ଥିଲା, ଏ ଦଣ୍ଡ ହେଉଛି ମୋର ସମ୍ପତ୍ତି, ତମେ ମୋର ସମ୍ପତ୍ତିଟାକୁ ନଷ୍ଟ କରିଦେଲ, ତମେ ଆଗରେ ଯାଅ ନହେଲେ ମୁଁ ଆଗରେ ଯିବି, ମୁଁ ତମ ସାଙ୍ଗରେ ଯିବିନି। ମହାପ୍ରଭୁଙ୍କ ଲୀଳା, ତେଣୁ ନିତ୍ୟାନନ୍ଦ ପ୍ରଭୁ 3 ଜଣ ଥିଲେ ତାଙ୍କ ସହିତ, ନିତ୍ୟାନନ୍ଦ ପ୍ରଭୁ କିଏ ଆଉ କିଏ ଥିଲେ। ତେଣୁ ଏଇଭଳି ଭାବରେ ଯେତେବେଳେ ଗଲେ, କିଏ କିଏ ଥିଲେ ଭଗବାନଙ୍କ ସହିତ ମହାପ୍ରଭୁଙ୍କ ସହିତ, ନା ନିତ୍ୟାନନ୍ଦ, ଆଚାର୍ଯ୍ୟ ରତ୍ନ, ଚନ୍ଦ୍ରଶେଖର ଆଚାର୍ଯ୍ୟ, ମୁକୁନ୍ଦ, 3 ଜଣ ପ୍ରଭୁ ପାଚି ପାଚି ତିନି କରେଣ ଗମନ, ଏଇ 3 ଜଣ ଥିଲେ ମହାପ୍ରଭୁଙ୍କ ସାଙ୍ଗରେ। ତେଣୁ ସେମାନେ କହିଲେ ଯେ ଆପଣ ଆଗରେ ଯାଆନ୍ତୁ। ତେଣୁ ମହାପ୍ରଭୁ ଆଗରେ ଗଲେ, ଯେଉଁ 18 ନଳା ରହିଛି, 18 ନଳାରେ ଏଇ ଚପାଟି ଘଟଣାରେ ପଚାରିଲେ, ମହାପ୍ରଭୁ କହିଲେ ମୋର ଦଣ୍ଡ କାହିଁ, ନା ଏମିତି ଦଣ୍ଡ ଭାଙ୍ଗିଗଲା। ତେଣୁ ମହାପ୍ରଭୁ ରାଗିକି କ୍ରୋଧ ପ୍ରକାଶ କରି, ତେଣୁ ସେଇଠୁ ସେ ଆଗରେ ଗଲେ। ଆପଣ 18 ନଳାରେ ଦେଖିବେ ଭଗବାନଙ୍କର, ମହାପ୍ରଭୁଙ୍କର, ଜଗନ୍ନାଥଙ୍କର ରହିଛି ନୀଳଚକ୍ର ଦେଖିବେ, ପତିତ ଭାବନ ବାନା ଦେଖିବେ। ତେଣୁ ଯେତେବେଳେ ମହାପ୍ରଭୁ ଦେଖିଲେ ଭାବାବେଶରେ ସେ ପଳେଇଲେ, ଯାଇକରି ପଳେଇଲେ ଭଗବାନ। ତେଣୁ ଯାଇକରି ଯେତେବେଳେ ମନ୍ଦିରରେ ପହଞ୍ଚିଲେ, ମନ୍ଦିରରେ ପହଞ୍ଚିକରି ଭଗବାନ ଜଗନ୍ନାଥ ତାଙ୍କୁ କି ରୂପ ଦେଖେଇଲେ, ଶ୍ୟାମ ସୁନ୍ଦର ରୂପ ଦେଖେଇଲେ ତାଙ୍କୁ। ବଂଶୀ ଧାରଣ କରିଛନ୍ତି, ଶ୍ୟାମ ସୁନ୍ଦର ରୂପ ଦେଖେଇଲେ ତାଙ୍କୁ। ତେଣୁ ଜଗନ୍ନାଥଙ୍କୁ ଦେଖି, ଶ୍ୟାମ ସୁନ୍ଦର ଦେଖି, ହା ମୋ ଶ୍ୟାମ ସୁନ୍ଦର କହି ଯେତେବେଳେ ଧାଇଁ ଯାଇଛନ୍ତି, ସେହି ସମୟରେ ସେ ମୂର୍ଚ୍ଛା ହୋଇକି ପଡ଼ିଗଲେ। ତେଣୁ ସେଠିକାର ଯେଉଁମାନେ ପଣ୍ଡାମାନେ ଥିଲେ ଭାବିଲେ, ଏଇ ଜଣେ ପାଗଳ ବ୍ୟକ୍ତି ଆସିଲେ, କାଲି ଜଣେ ପାଗଳ ବ୍ୟକ୍ତି ଆସିଥିଲେ ଆମ କଥା କହିଲା ବେଳେ, ହଁ କ'ଣ କ'ଣ ସବୁ କହୁଥିଲେ କି ମାର୍କେଟ୍, ହଁ ସେ କ'ଣ କହୁଥିଲେ ସବୁ। ତେଣୁ ଯାହା ହଉ, ମନ୍ଦିରକୁ ପାଗଳ ଆଉ ଭକ୍ତଙ୍କ ଭିତରେ ତଫାତଟା ବହୁତ କମ୍। ଭାଗବତର ଗୋଟେ ଶ୍ଳୋକ ଅଛନ୍ତି, ଯେଉଁମାନେ ଭକ୍ତର ବହୁତ ଉନ୍ନତସ୍ତରକୁ ଯିବେ ସେମାନେ ପାଗଳ ଭଳି ଆଚରଣ କରିବେ, ଏବଂ ଇଏ ହେଉଛି ଭାଗବତର ସାର ବୋଲି ଏକଥା କୁହାଯାଇଛି। ଏବଂ ବ୍ରତ ସ୍ୱପ୍ରିୟ ନାମ କୀର୍ତ୍ତିଆ ଜାତାନୁ ରାଗ ଦୂତଚିତ୍ତ ଉଚ୍ଚେଇ ହସ ଚତି ରୋଦିତି ରହୁତି ଗାୟତି ଉନ୍ମାଦ ଭୃତ୍ୟତି ଲୋକ ବାହ୍ୟ ଏକାଦଶ ସ୍କନ୍ଦ ଏ କଥାଟି ନବଯୋଗେନ୍ଦ୍ର କଥାଟି କହିଛନ୍ତି, ତୃତୀୟ ଅଧ୍ୟାୟରେ ଅଛନ୍ତି ସେ ବୋଲି। ତେଣୁ ଅର୍ଥ ହେଉଛି, ଯେଉଁମାନେ ଭକ୍ତିରେ ଉନ୍ନତି ସ୍ତରକୁ ଗଲେଣି, ତାଙ୍କର ଏକମାତ୍ର ବ୍ରତ, ଆମେ କାଲି କହୁଥିଲେ ଭଗବାନଙ୍କ ବ୍ରତ ବିଷୟରେ କହିଥିଲେ କାଲି, ଭକ୍ତଙ୍କର ବ୍ରତ କ'ଣ ନା ଏବଂ ବ୍ରତ, ଭଗବାନଙ୍କ ଯେମିତି ବ୍ରତ ରହିଛି ଭକ୍ତଙ୍କୁ ରକ୍ଷା କରିବେ, ଭକ୍ତଙ୍କର ବ୍ରତ ହେଉ ସେମିତି ବେଳେ ଭଗବାନଙ୍କ ସେବା କରିବେ। ଏବଂ ବ୍ରତ ସ୍ୱପ୍ରିୟ ନାମ କୀର୍ତ୍ତିଆ, ଭଗବାନ ତାଙ୍କର ଅତ୍ୟନ୍ତ ପ୍ରିୟ, ତାଙ୍କର ନାମରୁ କୀର୍ତ୍ତନ କରୁଛନ୍ତି। ଏବଂ ବ୍ରତ ସ୍ୱପ୍ରିୟ ନାମ କୀର୍ତ୍ତିଆ ଜାତାନୁରାଗ ଦୃତଚିତ୍ତ ଉଚି, ଭଗବାନ ନାମ କୀର୍ତ୍ତନ କଲେ କ'ଣ ହେବ ନା ଅନୁରାଗ ଆସିବ, ଜାତାନୁରାଗ ଚିତ୍ତ ଦ୍ରୁତ ହୋଇଯିବ, ଏବଂ ଉଚ୍ଚ ସ୍ୱରରେ ଉଚ୍ଚେଇ ହସଦି, କେତେବେଳେ ହସୁଥିବେ, କେତେବେଳେ ରୋଦନ କରୁଥିବେ, କେତେବେଳେ ରୋଡ଼ି ଛାଡ଼ୁଥିବେ, ଅସତ୍ୟତି ରୋଦିତି ରହୁଛି ଗାୟତି ଉନ୍ମାଦ, କେତେବେଳେ ଗାଉଥିବେ ଉନ୍ମାଦ ଭଳି ପାଗଳ ଭଳି ଗାଉଥିବେ, ନୃତ୍ୟତି ଲୋକ ବାହ୍ୟ, ଏବଂ ନୃତ୍ୟ କରୁଥିବେ ଲୋକ ବାହ୍ୟ, ସେତେବେଳେ ଆମେ ଚିନ୍ତା କରିବେନି ଏଠି ଏମାନେ ଅଛନ୍ତି ସବୁ କ'ଣ ଭାବିବେ, ସବୁ ଚିନ୍ତା ନାହିଁ, ଲୋକ ବାହ୍ୟ ପାଗଳ ଭଳି ସେମାନେ କାର୍ଯ୍ୟ କରୁଥିବେ। ମହାପ୍ରଭୁ ଏଇଟା ଯେତେବେଳେ କହୁଥିଲେ କାଶୀରେ, ପ୍ରକାଶ ଚନ୍ଦ୍ର ସରସ୍ୱତୀ ମାନେ ସବୁ ଥିଲେ ସେତେବେଳେ, ସେ ଏଇ ଶ୍ଳୋକଟି କହିଲେ କାହିଁକି ନା ତାଙ୍କର ଗୁରୁଦେବ ଏଇ ଶ୍ଳୋକଟି କହିଥିଲେ, ତାଙ୍କର ଗୁରୁଦେବ କିଏ ମହାପ୍ରଭୁଙ୍କର ଈଶ୍ୱରପୁରୀ, ସେ କହିଲେ ଭାଗବତର ଇଏ ହେଉଛି ଶ୍ଳୋକର ସାର, ଭାଗବତର ଏଇ ଶ୍ଳୋକଟି ହେଉଛି ସାର, ଭାଗବତର ସାର। ତେଣୁ ଏଇଭଳି ଭାବରେ ଯେତେବେଳେ ମହାପ୍ରଭୁ ଯାଇକରି ମୂର୍ଛା ହୋଇକି ପଡ଼ିଗଲେ, ପଣ୍ଡାମାନେ ଭାବିଲେ ଏଇ ଜଣେ ପାଗଳ ଆସିଗଲା, ଯଦିଓ ଜଗନ୍ନାଥଙ୍କ ସେବକ, ଜଗନ୍ନାଥ ଯାଇ ପହଞ୍ଚନ୍ତି ସେଠି ଜାଣି ଚିହ୍ନି ପାରୁନାହାନ୍ତି। ତେଣୁ ଯାହା ହଉ ଜଗନ୍ନାଥଙ୍କର ଚିନ୍ତ ଲୀଳା, ତେଣୁ ସେମାନେ ବାଡ଼େଇବା ପାଇଁ ବସିଲେ ତାଙ୍କୁ ମହାପ୍ରଭୁଙ୍କୁ। ସେହି ସମୟରେ ସେଠିକାର ରାଜା ଯେତେବେଳେ ପ୍ରତାପ ଦେଲେ, ତାଙ୍କର ଯିଏ ବିଦ୍ୱାନ ପଣ୍ଡିତ ଥିଲେ ତାଙ୍କ ନାଁ ହେଉଛି ସାର୍ବଭୌମ ଭଟ୍ଟାଚାର୍ଯ୍ୟ, ସେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ମାନେ ମାନେ ଦେବତାମାନଙ୍କର ଯେ ଗୁରୁ, କ'ଣ ବୃହସ୍ପତିଙ୍କର ହେଉଛନ୍ତି ଶିଷ୍ୟ, ଏ ସରି ବୃହସ୍ପତିଙ୍କର ହେଉଛି ଅବତାର, ବୃହସ୍ପତିଙ୍କର ଅବତାର। ତେଣୁ ସେ ଜାଣନ୍ତି ସବୁ ଶାସ୍ତ୍ର ପ୍ରମାଣ ସବୁ ଅଛି, ଶାସ୍ତ୍ର କଥା ଜାଣିଛନ୍ତି, ବହୁତ ଶାସ୍ତ୍ର ଅଧ୍ୟୟନ କରିଛନ୍ତି ସେ ବୃହସ୍ପତି, ସେ ସବୁ ଶାସ୍ତ୍ର ଜାଣନ୍ତି। ତେଣୁ ସେ ଦେଖିକରି ଜାଣିଗଲେ ଇଏ ସବୁ ମହାପୁରୁଷ, ମହାପୁରୁଷର 32 ଲକ୍ଷଣ ରହିଛି। ତେଣୁ ସେ ତାଙ୍କୁ କଲେ, ମନା କଲେ ନାହିଁ ନା ତାକୁ, ତେଣୁ ତାଙ୍କୁ ନେଇଗଲେ, ତାଙ୍କୁ ଲୋକମାନେ ଲଗେଇକି ନେଇଗଲେ ତାଙ୍କର ଆଶ୍ରମ ରହିଛି। ଆପଣମାନେ ଦେଖିବେ ଜଗନ୍ନାଥ ମନ୍ଦିରରୁ ବାଲିସାହି ରାସ୍ତାରେ ଯଦି ଯିବେ ସମୁଦ୍ରକୂଳକୁ, ଡାହାଣ ପଟେ ପଡ଼ିବ ଯେଉଁ ରହିଛି ଶ୍ୱେତଦ୍ୱୀପ, ଶ୍ୱେତଗଙ୍ଗା, ଶ୍ୱେତଗଙ୍ଗା ଗୋଟେ ପୁଷ୍କରିଣୀ, ସେଇ ପାଖରେ ତାଙ୍କର ରହୁଥିଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ରହୁଥିଲେ, ତାଙ୍କର ଗୁରୁ ରହିଛି, ବର୍ତ୍ତମାନ ମଧ୍ୟ ରହିଛି, ସରକାରଙ୍କ ତରଫରୁ ସେଟାକୁ ମ୍ୟୁଜିୟମ୍ ଭଳିଆ କରାଯାଇଛି। ଆଉ ସେଇଠି ନେଇକରି ଗଲେ ତାଙ୍କୁ ସବୁ କ'ଣ ତାଙ୍କୁ ସୁସ୍ଥା କରୁଥିବେ, କ'ଣ ଦେଉଥିବେ ଔଷଧପତ୍ର କି ଯାହା ବି ହେଉ, ମୂର୍ଛା ହୋଇକି ପଡ଼ୁଛନ୍ତି। ତାପରେ ଏଣେ କ'ଣ ହେଇଛି ନା, ଏଇ ଯେଉଁ ତିନି ଜଣ କିଏ କିଏ, ନିତ୍ୟାନନ୍ଦ, ଆଚାର୍ଯ୍ୟ ରତ୍ନ ଏବଂ ମୁକୁନ୍ଦ, ଏ ତିନି ଜଣ ଯାଇ ପହଞ୍ଚିଲେ ଜଗନ୍ନାଥ ମନ୍ଦିରରେ। ସେ ବହୁତ ସ୍ପିଡ଼ରେ ପଡ଼ିଯାଇଥିଲେ, ଇଏ ଯାଇ ପହଞ୍ଚିଲେ, ପହଞ୍ଚିଲା ପରେ ଯେତେବେଳେ ଦେଖିଲେ ମହାପ୍ରଭୁ ନାହାନ୍ତି, ସେତେବେଳେ ସେ ଚିନ୍ତା କରୁଛନ୍ତି ମହାପ୍ରଭୁ କୁଆଡ଼େ ଗଲେ। ସେହି ସମୟରେ ମହାପ୍ରଭୁଙ୍କର ଜଣେ ଭକ୍ତ ଥିଲେ, ତାଙ୍କ ନାଁ ହେଉଛି ଗୋପୀନାଥ ଆଚାର୍ଯ୍ୟ ଛଡ଼ାଭଣୀ। ଛଡ଼ାଭଣୀ ତ୍ରିପୁରରେ ଥିଲେ, ଆମର ଏଠି ଛଡ଼ାଭଣୀ ଅଛନ୍ତି। ତେଣୁ ଗୋପୀନାଥ ଆଚାର୍ଯ୍ୟ ହେଉଛନ୍ତି ଭଣୀ, ଶାବମ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ଶଳାକ। ତେଣୁ ସେ ଶାବମ ଭଟ୍ଟାଚାର୍ଯ୍ୟ ଏତେ ବୁଦ୍ଧି ରହିଛି, କିନ୍ତୁ ସେ ଭକ୍ତ ଭକ୍ତି ଗ୍ରହଣ କରୁନଥିଲେ। ସେ ହେଉଛନ୍ତି ଆମର ଶଙ୍କରାଚାର୍ଯ୍ୟଙ୍କର ଧାରାରେ ସେ ଆସୁଛନ୍ତି। ଏତେ ବୁଦ୍ଧିମାନ ଥିଲେ ତାଙ୍କର, ଏତେ ବୁଦ୍ଧି ଥିଲା, ନ୍ୟାୟଶାସ୍ତ୍ର ପଢ଼ାଉଥିଲେ, ସନ୍ନ୍ୟାସୀମାନେ ଯାଇକି ତାଙ୍କଠୁ ପାଠ ପଢ଼ୁଥିଲେ, ସନ୍ନ୍ୟାସୀମାନେ ଯାଇ ପାଠ ପଢ଼ୁଥିଲେ। କାରଣ ସେ ସମୟରେ ନ୍ୟାୟଶାସ୍ତ୍ର ଆଉ କେଉଁ ପାଖେପାଖେ ନଥିଲା, ସ୍କୁଲ ନଥିଲା, ଗୋଟିଏ ସ୍କୁଲ ଥିଲା ଯାଇ କାଶୀରେ, ଏବଂ ସେ ଯେଉଁ ଶିକ୍ଷକ ଥିଲେ ସେ କାହାକୁ ଲେଖିବା ପାଇଁ ଦେଉନଥିଲେ ସେ ନ୍ୟାୟଶାସ୍ତ୍ରକୁ। କିନ୍ତୁ ଶାରଳା ଭଟ୍ଟାଚାର୍ଯ୍ୟ ତାଙ୍କର ଏତେ ପ୍ରଖର ବୁଦ୍ଧି ରହିଛି, ସ୍ମୃତି ଶକ୍ତି ରହିଛି, ଶୁଣିକିରି ମନେ ରଖିଦେଉଥିଲେ, ତେଣୁ ସେ ସବୁ ନ୍ୟାୟଶାସ୍ତ୍ରକୁ ମନେ ରଖିଦେଲେ। ତେଣୁ ପୁରୀରେ ଯେଉଁମାନେ ପାଖ, ଯେଉଁମାନେ ଏଇ ଓଡ଼ିଶାର ବ୍ୟକ୍ତିମାନେ, ୱେଷ୍ଟବେଙ୍ଗଲର ଭକ୍ତମାନେ, ସେମାନେ ଆଉ ଏତେ ଦୂର ନଯାଇକି ଏଇଠି ଆସି ପଢ଼ୁଥିଲେ ନ୍ୟାୟଶାସ୍ତ୍ର ଶାରଳା ଭଟ୍ଟାଚାର୍ଯ୍ୟଙ୍କ ପାଖରେ। ଏମିତିକି ସନ୍ନ୍ୟାସୀମାନେ ମଧ୍ୟ ପାଠ ପଢ଼ୁଥିଲେ ସେଠି, ଏତେ ବୁଦ୍ଧି ରହିଛି ତାଙ୍କର, ସମସ୍ତ ଶାସ୍ତ୍ର ଜାଣନ୍ତି, ସେ ଶାସ୍ତ୍ର ସବୁ ବି ଜାଣନ୍ତି। ତେଣୁ ଯେତେବେଳେ ଏଇ ଶାରଳା ଭଟ୍ଟାଚାର୍ଯ୍ୟ ତାଙ୍କର ଭିଣୀ ଯିଏ ହେଉଛନ୍ତି ଗୋପୀନାଥ ଆଚାର୍ଯ୍ୟ, ସେ ଭଗବାନଙ୍କର ଭକ୍ତ, ସେ ଏତେ ପାଠ ପଢ଼ିନାହାନ୍ତି, କିନ୍ତୁ ସେ ଭଗବାନ ଭକ୍ତ। ଆମେ ଯେଉଁ ଦୀପ ପ୍ରଦାନ କରୁଛେ, ଦୀପ ପ୍ରଦାନର ଉଦ୍ଦେଶ୍ୟ ହେଉଛି କ'ଣ? ଆମେ ଭଗବତ ଗୀତାରେ ଗୋଟେ ଶ୍ଳୋକ ଅଛନ୍ତି, ତେଷାମ ଏବାନୁକମ୍ପାର୍ଥମ ଅହମ୍ ଅଜ୍ଞାନଜନ୍ତମ ନାଶାମି ଆତ୍ମଭାବସ୍ତ ଜ୍ଞାନ ଦୀପେନ ଭାସ୍ୱତା। ଆମେ ଯେମିତି ଭଗବାନ ପାଖରେ ଦୀପ ଲଗାଉଛେ, ଭଗବାନ ଆମ ହୃଦୟରେ ଦୀପ ଲଗାଉଛନ୍ତି। ଯେହେତୁ ଆମେ ଭଗବାନ ପାଖରେ ଦୀପ ଲଗେଇଛେ, ଭଗବାନ ମଧ୍ୟ କହୁଛନ୍ତି ମୋର ମୋତେ ଗୋଟେ ଦୀପ ଦେଇଛି, ମୁଁ ମଧ୍ୟ ତାକୁ ଗୋଟେ ଦୀପ ଦେବା। ଭଗବାନ କ'ଣ କରନ୍ତି ନା, ତେଷାମ ଏବାନୁକମ୍ପାର୍ଥମ ତାଙ୍କ ପ୍ରତି ଅନୁକମ୍ପା କରି, ଅହମ୍ ଅଜ୍ଞାନ ଆମ ଭିତରେ ଯେଉଁ ଅଜ୍ଞାନ ରୂପକ ଅନ୍ଧକାର ରହିଛି ସେଠୁ ଦୂର ହେଇଯାଏ। ଭଗବାନଙ୍କୁ ଆଲୋକ ଦେବା ଫଳରେ ଭଗବାନ ଆମ ଭିତରେ ଯେଉଁ ଅନ୍ଧକାର ରହିଛି ଏ ଅନ୍ଧକାରକୁ ଦୂର କରିଦିଅନ୍ତି। ନା ସେ ଆମେ ଆତ୍ମଭାବସ୍ତୁ, ମୋର ଆତ୍ମଭାବ ମୋର ଜ୍ଞାନ ମାଧ୍ୟମରେ ତାର ଯେଉଁ ଅଜ୍ଞାନତା ରହିଛି ଦୂର କରିଦିଏ। ଜୟ ଶ୍ରୀ ସୀତାରାମ ହନୁମାନ ଯୋଗୀ ଜ୍ଞାନ ଦୀପେନ ଭାସ୍ୱତା, ସିଏ ଜ୍ଞାନ ରୂପ ଦୀପକୁ ପ୍ରଜ୍ୱଳିତ କରିଛନ୍ତି ଆମ ହୃଦୟ ଭିତରେ, ଜ୍ଞାନ ରୂପ ଦୀପକୁ। ତେଣୁ ଇଏ ଗୋପୀନାଥ ଆଚାର୍ଯ୍ୟ ଯଦିଓ ଏତେ ତାଙ୍କର ଜ୍ଞାନ ନାହିଁ, ଏତେ ବିଦ୍ୱାନ ନୁହନ୍ତି ତାଙ୍କ ଭଳି, ଶଳାଙ୍କ ଭଳି ଏତେ ବିଦ୍ୱାନ ନୁହନ୍ତି, କିନ୍ତୁ ଭଗବାନଙ୍କର ଭକ୍ତ, ଭଗବାନ ଭକ୍ତ ହେଲେ ସେ ସବୁକିଛି ଜାଣିପାରିବେ। ତେଣୁ ସେ ଜାଣିଛନ୍ତି ମହାପ୍ରଭୁ ହେଉଛନ୍ତି ସ୍ୱୟଂ ଭଗବାନ, ଯେଉଁ ଜଗନ୍ନାଥ ମନ୍ଦିରରେ ଅଛନ୍ତି ସେଇ ଜଗନ୍ନାଥ ହେଉଛନ୍ତି ଇଏ, ଯେଇ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ। ତେଣୁ ଯାହା ହେଉ, ସେ ଗୋପୀନାଥ ଆଚାର୍ଯ୍ୟ ସେଠି ଥିଲେ, ଏମାନେ ଯେତେବେଳେ ଦେଖିଲେ ଏମାନେ ନିତ୍ୟାନନ୍ଦ ପ୍ରଭୁ, ନିତ୍ୟାନନ୍ଦ ହେଉଛନ୍ତି ବଳରାମ, ଯେଇ ବଳରାମ ସେଇ ଲକ୍ଷ୍ମଣ ସେ ହେଉଛନ୍ତି ନିତ୍ୟାନନ୍ଦ। ତେଣୁ ଇଏ ଏମାନେ ଯେତେବେଳେ ଦେଖିଲେ, ସେ ତ ଗୋପୀନାଥ ଆଚାର୍ଯ୍ୟ ପଚାରିଲେ ଯେ ଏମିତି ମହାପ୍ରଭୁ ଆସିଥିଲେ ନା, ମହାପ୍ରଭୁ ଆମର ଭାଇଙ୍କ ଘରେ ଅଛନ୍ତି, ଛଡ଼ାଙ୍କ ଘରେ ଅଛନ୍ତି, ଏ ତାଙ୍କୁ ନେଇଗଲେ ସେଠିକି, ସାଧାରଣଟା ଭାଷା ଘରେ ସେ ସୁଶ୍ରୁତା ଆସୁଛନ୍ତି, କ'ଣ ତାକୁ ପବନ ଫବନ ଦେଉଛନ୍ତି, ଟିକର କରୁଛନ୍ତି, ପାଣି ପାଣି ଟିକେ ଲଗାଉଛନ୍ତି, ତାଙ୍କର ନାସିକାରେ ତୁଳା ଲଗାଉଛନ୍ତି, ଜୀବନ ଅଛି କି ନାହିଁ, ଜୀବନ ନାହିଁ ବୋଲି ତାଙ୍କୁ ଭାବୁଥିଲେ, ଏଭଳି ମୂର୍ଚ୍ଛା ହୋଇଯାଇଥିଲେ। ତେଣୁ ଏମାନେ ଯେପରି ଯାଇ ପହଞ୍ଚିଲେ, ସେମାନେ ତାଙ୍କ କାନରେ ଭଗବାନଙ୍କ ମନ୍ତ୍ର, ଭଗବାନଙ୍କ ନାମ ଉଚ୍ଚାରଣ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଭଗବାନଙ୍କ ନାମ ଆସିଗଲା କାନରେ, କାନରେ ମହାପ୍ରଭୁ ଉଠିଲେ, ଉଠିକରି ହୁଙ୍କାର ଛାଡ଼ି ସେ ଦର୍ଶନ କଲେ, ଭଗବାନଙ୍କ ନାମ ନେବାକୁ ଆରମ୍ଭ କଲେ। ଯାହା ଏହିଭଳି ଭାବରେ ତାପରେ ସେମାନେ ସବୁ ରହିବା ପାଇଁ ବ୍ୟବସ୍ଥା କରାଗଲା, ସେମାନେ ଭଟ୍ଟାଚାର୍ଯ୍ୟ ସମସ୍ତ ବ୍ୟବସ୍ଥା କଲେ। ସେଇ ସେଇ ସମୟରେ ଶାରଳା ଭଟ୍ଟାଚାର୍ଯ୍ୟ ଏବଂ ଗୋପୀନାଥ ଆଚାର୍ଯ୍ୟ ସହିତ ଆଲୋଚନା ଚାଲିଛି, ଚେତନ ଚଟ୍ଟାଙ୍କ ମଧ୍ୟଲୀଳାରେ ସେ ବର୍ଣ୍ଣନା କରାଯାଇଛି। ଶାରଳା ଭଟ୍ଟାଚାର୍ଯ୍ୟ କହୁଛନ୍ତି ଇଏ ଜଣେ ମହାପୁରୁଷ, କିନ୍ତୁ ଗୋପୀନାଥ ଆଚାର୍ଯ୍ୟ ଇଏ ମହାପୁରୁଷ ନୁହେଁ, ହେଉଛନ୍ତି ଭଗବାନ, ସ୍ୱୟଂ ଭଗବାନ, ଯେଉଁ ଜଗନ୍ନାଥ ଦେଖୁଛ ସେଇ ସେଇ ଜଗନ୍ନାଥ, ଇଏ ଯେଇ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ, ନା କଳିଯୁଗରେ କଳିଯୁଗରେ ଭଗବାନଙ୍କର ଅବତାର ନାହିଁ, ସେଥିପାଇଁ ଭାଗବତର ଗୋଟେ ଶ୍ଳୋକ ଅଛନ୍ତି, ଏଇଟାକୁ କହିଥିଲେ ପ୍ରହ୍ଲାଦ ମହାରାଜ କହିଥିଲେ ନୃସିଂହଦେବଙ୍କ ସ୍ତୁତିରେ ସେଟା ସେ କହିଛନ୍ତି, ଭଗବାନଙ୍କର ଗୋଟେ ନାମ ହେଉଛି ତ୍ରିଯୁଗ। ଇଥଂ ନୃ ତେଜ କୃଷି ଦେବ ଦଶାବତାରୀ ଲୋକାନ୍ ବିଭାଗ ହନ୍ତି ଜଗତ ପ୍ରତିପାନ ଧର୍ମ ମହାପୁରୁଷ ପାଶି ଯୁଗାନ ଛନ୍ନ କଳୌଚ ଅବଭତ ତ୍ରିଯୁଗ ତ ସତ୍ୱମ। ଭଗବାନଙ୍କର ଗୋଟେ ନାମ ହେଉଛି ତ୍ରିଯୁଗ, ଏଇଟାକୁ ପ୍ରହ୍ଲାଦ ମହାରାଜ ସତ୍ୟଯୁଗରେ ଏ କଥାଟି କହିଥିଲେ ଯେ ମହାପ୍ରଭୁ ଯେ ଭଗବାନଙ୍କର ଅବତାର ବୋଲି ପ୍ରହ୍ଲାଦ ମହାରାଜ ସେବେଠୁ କହିଥିଲେ। ଏ ଶାସ୍ତ୍ର ପ୍ରମାଣ ମହାପ୍ରଭୁ ହେଉଛନ୍ତି ଭଗବାନଙ୍କର ଅବତାର, ସେ ତାଙ୍କର ଏ ସ୍ତୁତିରେ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ସ୍ତୁତିଟି ରହିଛନ୍ତି। ଭଗବାନ ଏହିଭଳି ଭାବରେ ଇଥମ୍ କେତେବେଳେ ମନୁଷ୍ୟ ସମାଜରେ ଆସୁଛନ୍ତି, ଭଗବାନ ରାମଚନ୍ଦ୍ର ମନୁଷ୍ୟ ସମାଜରେ ଆସିଥିଲେ, ଭଗବାନ କୃଷ୍ଣ ମନୁଷ୍ୟ ସମାଜରେ ଆସିଥିଲେ, ଇଥମ୍ ରୁ ତୀର୍ଯ୍ୟକ କେତେବେଳେ ପଶୁ ଜନ୍ମରେ ଆସୁଛନ୍ତି, କେତେବେଳେ ଶୁକ୍ର ଜନ୍ମରେ ଆସୁଛନ୍ତି, ଏସବୁ ଆସୁଛନ୍ତି। ଋଷି ଋଷି ସମାଜରେ ଭଗବାନ ଆସୁଛନ୍ତି ପରଶୁରାମ ରୂପରେ, ଦେବ ସମାଜରେ ଭଗବାନ ଆସୁଛନ୍ତି ବ୍ରାହ୍ମଣ ଦେବ ରୂପରେ, ଝସ ଜଳ ଜଳ ମାନଙ୍କ ପାଖରେ ଆସୁ ଜଳ ମଧ୍ୟରେ ଆସିଛନ୍ତି ଭଗବାନ, ମୀନ ରୂପରେ ଆସିଛନ୍ତି। ଏହିଭଳି ଭାବରେ ଭଗବାନଙ୍କର ଅନେକ ଅବତାର ରହିଛି। ଇଥମ୍ ନୃ ତୀର୍ଯ୍ୟ ଋଷି ଦେବ ଦଶାବତାରୀ ଲୋକାନ୍ କାହିଁକି ଆସନ୍ତି ନା ଲୋକାନ୍ ବିବାହ ହୋଇଛି, ଲୋକମାନଙ୍କୁ ତାଙ୍କୁ ଭାବ ପ୍ରଦାନ ତାଙ୍କୁ ଏଇ ଭକ୍ତି ପ୍ରଦାନ କରିବା ପାଇଁ ବିବାହ ହୋଇଛି, ଯେଉଁମାନେ ଭଗବାନ ଭକ୍ତ ତାଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ, ଏବଂ ହଂସି ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ତାଙ୍କୁ ସବୁ ହତ୍ୟା କରନ୍ତି, ଏବଂ ଜଗତ ପ୍ରତିପାନ ଜଗତ ଏହିଭଳି ଭାବରେ ଭଗବାନ ପାଳନ କରନ୍ତି। ଲୋକାନ ବିବାହ ହେଉଛି ହଁ ଜଗତ ପ୍ରତିପାନ ଧର୍ମ ମହାପୁରୁଷ ପାଶି ଯୁଗାନ ରୁଚିଆ ଭଗବାନ ଆସି ଧର୍ମକୁ ସ୍ଥାପନ କରନ୍ତି, ଯୁଗାନ ରୁଚିଆ ପ୍ରତି ଯୁଗରେ ଯେଉଁ ଯୁଗଧର୍ମ ଅଛି ସେ ଯୁଗଧର୍ମ ଅନୁସାରେ ଭଗବାନ ଆସନ୍ତି। କିନ୍ତୁ ଛନ୍ନ କଳୁ କଳିଯୁଗରେ ଯେତେବେଳେ ଆସନ୍ତି ସେ ଛନ୍ନ ଅବତାରରେ ଆସନ୍ତି, ସେ ପ୍ରକାଶ ଭାବରେ କହନ୍ତି ନାହିଁ, ସେ ହେଉଛନ୍ତି ଭଗବାନ ବୋଲି, ସେଥିପାଇଁ ଭଗବାନ କଳିଯୁଗରେ ଛନ୍ନ ଅବତାର ବୋଲି କହିଲା। ଛନ୍ନ କଳ ଯେଉଁ ଅବଭତ ତ୍ରିଯୁଗ, ସେଥିପାଇଁ ଭଗବାନଙ୍କୁ ଗୋଟେ ନାଁ ହେଉଛି ତ୍ରିଯୁଗ। ତେଣୁ ଇଏ ଭକ୍ତି ଯେଉଁମାନେ କରିନାହାନ୍ତି ସେମାନେ ବୁଝିପାରିବେନି ଆର ଅର୍ଥ। ସାର୍ବଭଟ୍ଟାଚାର୍ଯ୍ୟ କହିଲେ ଭଗବାନଙ୍କୁ ତ୍ରିଯୁଗ କୁହାଯାଏ, ସେ ଅନ୍ୟ ଯୁଗରେ ଆସନ୍ତି କିନ୍ତୁ କଳିଯୁଗରେ ଆସନ୍ତି ନାହିଁ, କଳିଯୁଗରେ ଭଗବାନଙ୍କ ଅବତାର ନାହିଁ ବୋଲି କହିଦେଲେ। ତେଣୁ ଆମର ଗୋବିନ୍ଦ ଆଚାର୍ଯ୍ୟ କହିଲେ ଆପଣ ଏତେ ଜ୍ଞାନ ରହିଛି ତ୍ରିଯୁଗର ଅର୍ଥ ଆପଣ ବୁଝିନାହାନ୍ତି, ତ୍ରିଯୁଗର ଅର୍ଥ ହେଉଛି ଭଗବାନ କଳିଯୁଗରେ ଆସିଲେ ମଧ୍ୟ ସେ ପ୍ରକାଶ ଭାବରେ ଆସନ୍ତି ନାହିଁ, ଛନ୍ନ ଅବତାରରେ ଆସନ୍ତି ନାହିଁ। ଏହିଭଳି ଭାବରେ ସାରଣ ଭଟ୍ଟାଚାର୍ଯ୍ୟ ଶଳା ଭିଣୀ ଭିତରେ ବହୁତ ଥଟା ତାଂସା ହୋଇକରି କଥା ଚାଲିଛି ଏବଂ ତତ୍ତ୍ୱ ନିରୂପଣ ହେଉଛି। ତେଣୁ ଅନ୍ତିମରେ ସାରଣ ଭଟ୍ଟାଚାର୍ଯ୍ୟ ତାଙ୍କୁ ଭଗବାନ ବୋଲି କହିଲେ ନାହିଁ, କହିଲେ ନା ସେ ଜଣେ ମହାପୁରୁଷ। ତେଣୁ ଗୋପୀନାଥାଚାର୍ଯ୍ୟ କହିଲେ ଏ ମହାପୁରୁଷ ନେଇ ହେଉଛନ୍ତି ଭଗବାନ, ସ୍ୱୟଂ ଭଗବାନ, ଭଗବାନଙ୍କ କୃପା ଯାହା ଉପରେ ହେବ ସେ ଭଗବାନଙ୍କୁ ଜାଣିପାରିବେ। ତେଣୁ ଏହି ଶ୍ଳୋକଟି ସେ କହିଥିଲେ, ଆମେ ଏହି କଥାରୁ ଏସବୁ କଥା ଆସିଲା। ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମା ତାଙ୍କ ସ୍ତୁତିରେ କଥାଟି କହିଛନ୍ତି, ତଥାପି ଚେ ଦେବ ପଦାମ୍ବୁଜଦ୍ୱୟ ପ୍ରସାଦ ଲେସାନ୍ ଗୃହୀତ ଏବ ହି ଜାନାତି ତତ୍ତ୍ୱଂ ଭଗବାନ ମହିମ୍ନ ନ ଜାନ ଏକୋପି ଚିରଂ ବିଚିନ୍ନ। ଏସବୁଟି ସେ କହିଲେ, ତଥାପି ତେ ଦେବ ପ୍ରଭୁ ଏ ଭଗବାନ ହେ ଦେବ, ଆପଣଙ୍କର ପାଦ ପଦ୍ମର ପ୍ରସାଦ କୃପା ଲେସ ଜଣେ ଯଦି ପ୍ରାପ୍ତ ହୋଇଛନ୍ତି ଲେସ ଅନୁଗୃହ ଏବ ହି ସେ ଜାନାତି ତତ୍ତ୍ୱଂ ଭଗବତ ତତ୍ତ୍ୱ ହେଉଛି ବହୁତ ବହୁତ ଦୁର୍ଲଭ, ମାନେ ବହୁତ କଷ୍ଟ ଜାଣିବାଟା ଏତେ ସହଜ ନୁହଁ। ଭଗବତ ଗୀତାରେ ଭଗବାନ କହିଲେଣି ମନୁଷ୍ୟାଣାମ ସହସ୍ରେଷୁ କଶ୍ଚିତ୍ ଯତତ୍ ସିଦ୍ଧଏ ଯତତାମ ବି ସିଦ୍ଧାନାମ କଶ୍ଚିନ୍ ମାଙ୍ଗ ବ୍ୟତୀତ ତତ୍ତ୍ୱତଃ। ଖୁବ୍ କଶ୍ଚିତ ଲୋକ ଭଗବାନ ତତ୍ତ୍ୱ ଜାଣନ୍ତି, କାହିଁକି ନା ନ ଜାଣ ଏକୋପି ଚିରମ ବିଚ୍ଛିନ୍ନ, ଚିରକାଳ ଧରି ଆମେ ଚିନ୍ତା କରି ଚାଲିଲେ ମଧ୍ୟ ସେ ତତ୍ତ୍ୱକୁ ବୁଝିପାରିବା ନାହିଁ। କିନ୍ତୁ ଯଦି ଭଗବାନଙ୍କର ଲେସ ମାତ୍ର କୃପା ଯଦି ସାମାନ୍ୟ କୃପା ଜଣେ ପ୍ରାପ୍ତ ହୋଇଯାଇଛନ୍ତି ତାହେଲେ ସେ ତତ୍ତ୍ୱକୁ ଜାଣିପାରିବେ। ଏହି ଶ୍ଳୋକଟି ଯେତେବେଳେ କହିଦେଲେ ସର୍ବମୋଟାଚାର୍ଯ୍ୟ କହିଲେ ତୁମେ କ'ଣ ସେ କୃପା ପାଇଛ ନା କ'ଣ? ଶଳାଭିଣୀ ଛୋଟ ତା ଚାଲିଛି, ସେ କହିଲେ ଯଦି ଯଦି କୃପା ଯଦି ନ ପାଇଥାନ୍ତ ଆମେ କେମିତି ଜାଣିବୁ ସେ ଭଗବାନ ବୋଲି, ତୁମେ ଜାଣିପାରୁନ ତୁମେ କୃପା ପ୍ରାପ୍ତ ହେଇନାହ। ତେଣୁ ଯେତେବେଳେ ସେ ମହାପ୍ରଭୁ ତୁମକୁ କୃପା କରିବେ ତୁମେ ଜାଣିବ ତାଙ୍କୁ ସେ ସ୍ୱୟଂ ଭଗବାନ ବୋଲି ଏ କଥା ଆଲୋଚନା ହେଲା। ତାପରେ ଟିକେ ପରେ କଥା ହେବା, ବର୍ତ୍ତମାନ ସେମାନେ ସବୁ ଆସିଛନ୍ତି, ତାଙ୍କୁ ସବୁ ଖାଦ୍ୟପେୟର ସବୁ ବ୍ୟବସ୍ଥା କରିବା। ଜଗନ୍ନାଥ ମନ୍ଦିର ବହୁତ ପ୍ରକାର ପ୍ରସାଦ ଅଣେଇଲେ, ରାଜାଙ୍କର ସେ ହେଉଛନ୍ତି ପଣ୍ଡିତ ଅଛନ୍ତି, ଯାହା ଚାହିଁବେ ତାହା ହେବ। ତେଣୁ ବହୁତ ପ୍ରକାର ପ୍ରସାଦ ସବୁ ଆସିଲା, ତାଙ୍କୁ ସବୁ ପ୍ରସାଦ ଦିଆଗଲା। ମହାପ୍ରସାଦ ଜଗନ୍ନାଥ ମହାପ୍ରସାଦ, ମହାପ୍ରସାଦ ଗୋବିନ୍ଦେ ସେଇଠି ସବୁ ଜାଗ୍ରତ ହେଇଛି ସ୍ୱର୍ଗ ଶୁଣିଲେ। ତେଣୁ ମହାପ୍ରସାଦ ସବୁ ଦିଆଗଲା। ତେଣୁ ତାପରେ ଯେତେବେଳେ ମହାପ୍ରଭୁ ତ ଜାଣିଲେ, ସର୍ବ ଭଟ୍ଟାଚାର୍ଯ୍ୟ ଜାଣିଲେ ଯେ ମହାପ୍ରଭୁ ହେଉଛନ୍ତି ତାଙ୍କର ମହାପ୍ରଭୁଙ୍କର ଯିଏ କ'ଣ ମା ସତୀମାତାଙ୍କର ପିତା ହେଉଛନ୍ତି ନୀଳାମ୍ବର ଚକ୍ରବର୍ତ୍ତୀ। ନୀଳାମ୍ବର ଚକ୍ରବର୍ତ୍ତୀଙ୍କର ଗ୍ରାମର ଇଏ ହେଉଛନ୍ତି ବ୍ୟକ୍ତି, ଇଏ ଆମର ସର୍ବ ଭଟ୍ଟାଚାର୍ଯ୍ୟ। ତେଣୁ ସେ କହିଲେ ତା ମା ଆମ ନିଜ ଲୋକ, ମୁଁ ତୁମକୁ ପାଠ ପଢ଼େଇବି, ତୁମେ ଯୁବକ ବୟସ 24 ବର୍ଷ, ତୁମେ ସନ୍ନ୍ୟାସ ନେଇଯାଇଛ, ତେଣୁ ତୁମେ ସନ୍ନ୍ୟାସ ଧର୍ମ କେମିତି ରଖିବ, ଧାରଣ କରିପାରିବ ଏତେ କମ୍ ବୟସରେ, ତେଣୁ ତେଣୁ ମୁଁ ତୁମକୁ ଏଇ ବେଦାନ୍ତ ସୂତ୍ର ପଢ଼େଇବି। ସବୁ ଯେଉଁଟାକ ଯେଉଁ ଧର୍ମ ସମ୍ପ୍ରଦାୟ ସବୁ ରହିଛନ୍ତି, ସବୁ ଧର୍ମ ସମ୍ପ୍ରଦାୟରେ ବେଦାନ୍ତ ସୂତ୍ର ଗୋଟେ ଭାଷ୍ୟ ଦେଇଛନ୍ତି। ଯଦି ବେଦାନ୍ତ ସୂତ୍ର ଭାଷ୍ୟ ନ ଦିଆଯିବ ତାହେଲେ ତାକୁ ଗୋଟେ ଅନୁମୋଦିତ ସମ୍ପ୍ରଦାୟ ବୋଲି କୁହାଯିବ ନାହିଁ। ତେଣୁ ଆମର ଏଇ ଯେଉଁ ଗୌଡ଼ୀୟ ମାଧ୍ୟମ ଗୌଡ଼ୀୟ ସମ୍ପ୍ରଦାୟ ବୈଷ୍ଣବ, ଏଇ ଯେଉଁ ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟ, ଏହାଙ୍କର ନଥିଲା ଭାଷ୍ୟ, ବେଦାନ୍ତ ସୂତ୍ର ଭାଷ୍ୟ ଦେଇନଥିଲେ। କାହିଁକି ନା ମହାପ୍ରଭୁ ମନା କରିଥିଲେ ଭାଷ୍ୟ ଲେଖିବା ପାଇଁ, କାହିଁକି ନା ଏ ଭାଗବତ ହେଉଛନ୍ତି ବେଦାନ୍ତ ସୂତ୍ର ଭାଷ୍ୟ। ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି ଅର୍ଥୟଂ ବ୍ରହ୍ମସୂତ୍ରାଣା, ଏ ଭାଗବତ ହେଉଛି ବ୍ରହ୍ମସୂତ୍ରର ଅର୍ଥ ବା ଭାଷ୍ୟ। ଅର୍ଥୟଂ ବ୍ରହ୍ମସୂତ୍ରାଣା, ଗାୟତ୍ରୀର ମଧ୍ୟ ଭାଷ୍ୟ, ଏସବୁ ରହିଛି ସେଥିରେ ବେଦାର୍ଥ ପରିଗୃହିତ। ଭାରତ ମହାଭାରତ ମଧ୍ୟ ଏଠି ମହାଭାରତ କଥା କୁହାଯାଇଛି, ସବୁ କଥା ଅଛି ଅଧରେ। ତେଣୁ ମହାପ୍ରଭୁ ଚାହୁଁନଥିଲେ ଆମର ଗୋଟେ ସ୍ୱତନ୍ତ୍ର ଭାଷ୍ୟ କରିବା ପାଇଁ। କିନ୍ତୁ ଅନ୍ୟ ଯେଉଁ ସମ୍ପ୍ରଦାୟମାନେ ଯେତେବେଳେ ଗ୍ରହଣ କଲେ ନାହିଁ, ଆମର ଏ ଯେଉଁ ମାଧ୍ୟ ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟକୁ ଗୋଟେ ଅନୁମୋଦିତ ସମ୍ପ୍ରଦାୟ ବୋଲି ଗ୍ରହଣ କଲେ ନାହିଁ, ସେତେବେଳେ ଜୟପୁରରେ ଆମର ଥିଲେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କର ଶିଷ୍ୟ ଥିଲେ ବଳଦେବ ବିଦ୍ୟାଭୂଷଣ। ତେଣୁ ସେଇଠି ସବୁ ଆଲୋଚନା ହେଉଥିଲା ବେଳେ ଆମର ଏଇ ସମ୍ପ୍ରଦାୟକୁ ଗୋଟେ ଅନୁମୋଦିତ ସମ୍ପ୍ରଦାୟ ବୋଲି ଗ୍ରହଣ କରାଯାଉନଥିଲା। ତେଣୁ ସେ ଗୋବିନ୍ଦଙ୍କ କୃପାରୁ ସେ ଭାଷ୍ୟଟି ଦେଇଛନ୍ତି ବେଦାନ୍ତ ସୂତ୍ର, ଗୋବିନ୍ଦ ଭାଷ୍ୟ ବୋଲି କୁହାଯାଉଛି। ଗୋବିନ୍ଦ ଭାଷ୍ୟ, ଗୋବିନ୍ଦଦେବ ସେଟାକୁ ଅନୁମୋଦନ କରିଛନ୍ତି, ସବୁ କଥା ରହିଛି। ଯାହା ହଉ, ଇଏ ଯେଉଁ ଶଙ୍କରାଚାର୍ଯ୍ୟ ଭାଷ୍ୟ ଦେଇଛନ୍ତି ବେଦାନ୍ତ ସୂତ୍ରରେ, ସେ ବେଦାନ୍ତ ସୂତ୍ର ଭାଷ୍ୟର ନାମ ହେଉଛି ଶାରୀରିକ ଭାଷ୍ୟ। ଶାରୀରିକ ଭାଷ୍ୟ ଇଏ ହେଉଛି ମାୟାବାଦ ଭାଷ୍ୟ। ସେଥିପାଇଁ ମହାପ୍ରଭୁ କହିଛନ୍ତି ମାୟାବାଦୀ ଭାଷ୍ୟ ଶୁଣିଲେ ହଏ ସର୍ବନାଶ। ମାୟାବାଦୀ ଯଦି ଭାଷ୍ୟରେ ଆମେ ପଢ଼ିବା ତାହେଲେ ଆମର ସର୍ବନାଶ ହେଇଯିବ, ଆମେ ଜାଣିପାରିବାନି ଭଗବାନ ଆଉ ଜୀବ ଭିତରେ ତଫାତ୍ କ'ଣ, ଆମେ ବି ଭଗବାନଙ୍କୁ ଭାବିବା। ଯାହା ଏ ବହୁତ ତତ୍ତ୍ୱ କଥା ରହିଛି। ତେଣୁ ଆମେ ଖାଲି ଏତିକି କହିବା ଯେ ମହାପ୍ରଭୁ ସେସବୁ ତାଙ୍କଠୁ ଶିକ୍ଷା କଲେ, ବେଦାନ୍ତ ସୂତ୍ରରୁ ଶିକ୍ଷା କଲେ, 7 ଦିନ ଧରି ଶିକ୍ଷା କଲେ। ଆମେ ଯେମିତି 7 ଦିନ ଧରି ଭାଗ କଥା କହୁଛେ, ସେ 7 ଦିନ ଧରି ଶିକ୍ଷା କଲେ। କିନ୍ତୁ ଯେତେବେଳେ ଶିଖୁଥିଲେ ବେଦାନ୍ତ ସୂତ୍ର ପାଠ ପଢ଼ାଉଥିଲେ କିଏ ସର୍ବ ଭଟ୍ଟାଚାର୍ଯ୍ୟ, ମହାପ୍ରଭୁ ଚୁପଚାପ ଶୁଣୁଥିଲେ। ତେଣୁ ସର୍ବ ଭଟ୍ଟାଚାର୍ଯ୍ୟ 7 ଦିନ ଧରି ପଢ଼ାଇଲା ପରେ ତାପରେ 7ମ ଦିନ କହୁଛନ୍ତି, ତ ସବୁ ପଢ଼ାଉଛୁ ତୁମେ, କିଛି ମୁଁ ହଁ କହୁନି କି ନା କହୁନି, କିଛି କହୁନି, ଚୁପଚାପ ରହିଛ, ତୁମେ ବୁଝୁଛ ନା ନାହିଁ, ମୁଣ୍ଡରେ କିଛି ଅଛି ଭେଦା? ତେଣୁ ମହାପ୍ରଭୁ ସେ କଥା କହିବା ଆରମ୍ଭ କଲେ, କହିଲେ ଆପଣ ଯେଉଁ କହୁଛନ୍ତି ମୂଳ ବେଦାନ୍ତ ଭାଷ୍ୟ ସୂତ୍ର ରହିଛି, ମୂଳ ବେଦାନ୍ତ ସୂତ୍ର ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା ଜନ୍ମାଦି ଅସିଦତ୍ତ, ଏସବୁ ସୂତ୍ର ରହିଛି, 555 ସୂତ୍ର ରହିଛନ୍ତି ବେଦାନ୍ତ ସୂତ୍ରରେ। ଆପଣ ଯେଉଁ ମୂଳ ସୂତ୍ରକୁ କହୁଛନ୍ତି ସେଇଟା ମୁଁ ବୁଝିଯାଉଛି, କିନ୍ତୁ ତାକୁ ଯେଉଁ ଭାଷ୍ୟ କରୁଛନ୍ତି ସେ ଭାଷ୍ୟଟା ମୁଁ ବୁଝିପାରୁନାହିଁ। ଏଇଟା ଶୁଣି ସର୍ବଭଟ୍ଟାଚାର୍ଯ୍ୟ ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ସଂସ୍କୃତ ବୁଝିବା ପାଇଁ ତାକୁ ଶିକ୍ଷା ବୁଝିବା ପାଇଁ ସେ ଭାଷ୍ୟ ରହିଛି, ଆମେ ପ୍ରଭୁପାଦଙ୍କ ଭାଷ୍ୟ ପଢ଼ୁଛେ କାହିଁକି ନା ସ୍ୱକୁ ବୁଝିପାରୁନି ଭାଷ୍ୟ ପଢ଼ୁଛେ, ସେ ଭାଷ୍ୟକୁ ମଧ୍ୟ ବୁଝିପାରୁନି ତାର ମଧ୍ୟ ଆମେ ଭାଷ୍ୟ ଆହୁରି କୁହାଯାଉଛି ଗୋଟେ ଘଣ୍ଟା ସେଥିପାଇଁ ପ୍ରଭୁପାଦଙ୍କର ବ୍ୟବସ୍ଥା କରିଛନ୍ତି, ଗୋଟେ ଘଣ୍ଟା କ୍ଲାସ୍ ଦିଆଯିବ ସେ ସ୍ୱକୁ ବୁଝାଇବା ପାଇଁ। ତେଣୁ ଏ ଯେତେବେଳେ କହିଲେ ମହାପ୍ରଭୁ କହିଲେ ବେଦାନ୍ତ ସୂତ୍ରର ଯେଉଁ ଭାଷ୍ୟ ରହିଛି ଏଇଟା ସୂର୍ଯ୍ୟ କିରଣ କରି ଝଲମଲ କରୁଛି, କିନ୍ତୁ ଆପଣ ଯେଉଁ ଭାଷା ଦେଉଛନ୍ତି ତାକୁ ମେଘ ଭଳି ଆଡ଼ୁଆଡ଼ କରିଦେଉଛନ୍ତି, ସୂର୍ଯ୍ୟ କିରଣକୁ ତାର ଆଲୋକକୁ ଆଡ଼ୁଆଡ଼ କରିଦେଉଛନ୍ତି। ଏ କଥା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ଗୋଟେ ଦାୟିତ୍ୱ କହିଲେ ମୂଳ ସୂତ୍ରକୁ ତୁମେ ବୁଝିପାରୁଛ, ଭାଷାକୁ ବୁଝିପାରୁନ, ଏସବୁ ବହୁତ ଆଲୋଚନା ହୋଇଛି। ବା ଶଙ୍କରାଚାର୍ଯ୍ୟ ଯେଉଁ ଦେଇଥିଲେ, ଶଙ୍କରାଚାର୍ଯ୍ୟ କାହିଁକି ଆସିଲେ ବୁଝିବାକୁ ପଡ଼ିବ। ଶଙ୍କରାଚାର୍ଯ୍ୟ ହେଉଛନ୍ତି ଶିବଜୀଙ୍କର ଅବତାର, ଶିବଜୀଙ୍କର ଅବତାର। ସେ ଆସିଥିଲେ କେଉଁ ପାଇଁ, କେଉଁଥିପାଇଁ ଆସିଥିଲେ ନା, ଆମର ଯେଉଁ ବୈଦିକ ଧର୍ମ ଲୋପ ପାଇଯାଇଥିଲା, କାହିଁକି ନା ବେଦରେ ଯେଉଁ ସବୁ ରହିଛି କଥା ପଶୁବଳୀ ଏସବୁ ରହିଛି, ଏଇ ବେଦର ଦ୍ୱାହି ଦେଇ ଲୋକମାନେ ଯଥେଷ୍ଟ ଭାବରେ ପଶୁ ହତ୍ୟା କରୁଥିଲେ। ତେଣୁ ଭଗବାନଙ୍କର ଜଣେ ଅବତାର ସେ ହେଉଛନ୍ତି ବୁଦ୍ଧଦେବ, ସେ ଆସିଲେ ନିନ୍ଦସି ଯଜ୍ଞ ବିଧେ ରହସ୍ମୃତି ଜାତମ ସଦୟ ହୃଦୟ ଦର୍ଶିତ ପଶୁହାତମ କେଶବ ଧୃତ ବୁଦ୍ଧ ଶରୀର ଜୟ ଜଗଦୀଶ ହରେ ଜୟ ଜଗଦୀଶ। ବୁଦ୍ଧଦେବ ଆସିଲେ, ସେ ନିନ୍ଦା କରିଦେଲେ ବେଦକୁ, କାହିଁକି ନା ବେଦକୁ ନିନ୍ଦା କରିଦେଲେ କାହିଁକି ନା ଅସୁରମାନଙ୍କୁ ମୋହ କରିବା ପାଇଁ। ଅସୁରମାନେ ଭଗବାନ ମାନନ୍ତି ନାହିଁ କି ବେଦକୁ ମାନନ୍ତି ନାହିଁ, କିନ୍ତୁ ବେଦର ଦ୍ୱାହି ଦେଇ ବେଦରେ ଅଛି ପଶୁବଳି, ତେଣୁ ମାଂସ ଖାଉଥିଲେ। ତାଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ମାଂସ ଖାଇବା, ଖାଲି ବେଦର ନାଁ ନେଉଥିଲେ। ତେଣୁ ଭଗବାନ ଆସିକି ବେଦକୁ ନିନ୍ଦା କରିଦେଲେ, ତେଣୁ ବୈଦିକ ଧର୍ମ ଲୋପ ପାଇଯାଇଥିଲା। ତେଣୁକରି ଶିବଜୀ ଭଗବାନ ତାଙ୍କୁ ପଠେଇଲେ, ଶିବଜୀ ତୁମେ ଯାଅ, ମୟି ଭିତା ଭିତା ଦେବୀ କଳୁ ବ୍ରାହ୍ମଣ ମୂର୍ତ୍ତିନା, ଏଇଟା ପଦ୍ମପୁରାଣରେ ଶିବଜୀ କହୁଛନ୍ତି ପାର୍ବତୀଙ୍କୁ। ମାୟାବାଦ ଅସତ୍ ଶାସ୍ତ୍ରମ ପ୍ରଚ୍ଛନ୍ନ ବୌଦ୍ଧ ଉଚ୍ଚତେ, ବୌଦ୍ଧ ଧର୍ମକୁ ଲୋପ କରିବା ପାଇଁ ଏଇ ମାୟାବାଦ ପ୍ରସ୍ତାବିତ ହେଲା। ଇଏ ପ୍ରଚ୍ଛନ୍ନ ବୌଦ୍ଧ, ବୁଦ୍ଧଦେବ କହୁଥିଲେ ଭଗବାନ ନାହାନ୍ତି, ଇଏ କହିଲେ ଭଗବାନ ଅଛନ୍ତି, ବ୍ରହ୍ମ ଅଛନ୍ତି। ଭଗବାନ କହିଲେ ବ୍ରହ୍ମ ଅଛନ୍ତି, ଜଗତ ସତ୍ୟ ଜଗତ ମିଥ୍ୟା, ବ୍ରହ୍ମ ସତ୍ୟ ଜଗତ ମିଥ୍ୟା। ତେଣୁ ବେଦର ଯେଉଁ ମୁଖ୍ୟ ଅର୍ଥଟାକୁ ବୁଝା ରଖିକରି ଗୌଣ ଅର୍ଥକୁ ସ୍ଥାପନ କରିଛନ୍ତି। ମୁଖ୍ୟ ଅର୍ଥ ଗୌଣ ଅର୍ଥ ସବୁ କଥା ରହିଛି, ଖାଲି ଆମେ ସଂକ୍ଷେପରେ କହିବା। ତେଣୁ ଏଇଭଳି ଭାବରେ ଶଙ୍କରାଚାର୍ଯ୍ୟ ଆସି ଏଇ ମାୟାବାଦକୁ ସ୍ଥାପନ କରିଥିଲେ। ତେଣୁ ମହାପ୍ରଭୁ ଆସିକରି ଏସବୁ ଆମର ଯେଉଁ ପ୍ରଭୁପାଦ କୁହାଯାଏ, ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ, ନିର୍ବିଶେଷ କହିଲେ ମାୟାବାଦ, ସେମାନେ ଭଗବାନଙ୍କର ରୂପ ଅଛି ବୋଲି ଗ୍ରହଣ କରନ୍ତି ନାହିଁ। ଶୂନ୍ୟବାଦ କହିଲେ ବୌଦ୍ଧ ଧର୍ମ, ବୌଦ୍ଧବାଦ, ଏବଂ ପାଶ୍ଚାତ୍ୟ ଦେଶ କହିଲେ ସେମାନେ ବହୁତ ପ୍ରକାର ପାପରେ ଲିପ୍ତ ଥିଲେ, ଏ ସମସ୍ତଙ୍କୁ ସେ ତାରଣ କରିଛନ୍ତି, ତାଙ୍କୁ ଉଦ୍ଧାର କରିଛନ୍ତି। ତେଣୁ ଶଙ୍କରାଚାର୍ଯ୍ୟଙ୍କର ଭାଷାରେ ସେଥିପାଇଁ କୁହାଯାଉଛି ଆମର ଚେତନ 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 ଭାଗ ବର୍ଣ୍ଣନା କରେ, ମାୟାବାଦ ଭାଷା ଶୁଣିଲେ ହେ ସର୍ବନାଶ। ତେଣୁ ଏ ବିଷୟରେ ବହୁତ ଆଲୋଚନା ହେଲା ମହାପ୍ରଭୁଙ୍କର ଏବଂ ସାରଙ୍ଗ ଭଟ୍ଟାଚାର୍ଯ୍ୟଙ୍କର। ସାରଙ୍ଗ ଭଟ୍ଟାଚାର୍ଯ୍ୟ ସେଇଠୁ ବୁଝିଲେ, ଯାହା କହିଲେ ଗୋଟେ ଶ୍ଳୋକ ଆରମ୍ଭ ହେଲା, ଶ୍ଳୋକ କୁହନ୍ତୁ ତାହେଲେ, ଆପଣ ଆମେ କହୁଛୁ, ଆମେ ଗୌଣ କରୁଛୁ, ଆପଣ ମୁଖ୍ୟ କହୁଛନ୍ତି, କୁହନ୍ତୁ ତାହେଲେ ଶ୍ଳୋକଟି କୁହନ୍ତୁ। ଭାଗବତରେ ଏ ଶ୍ଳୋକଟି ପ୍ରସିଦ୍ଧ ଶ୍ଳୋକ, ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି। ଆତ୍ମାରାମସ୍ ମୁନୟୋ ନିର୍ଦ୍ଦନ୍ତା ଆଦି ଅନୁକ୍ରମେ ପୂର୍ବନ୍ତି ଆୟୁତ୍ୟ ଭକ୍ତି ଇତଭୂତ ଗୁଣ ହରି। ଏହି ଶ୍ଳୋକଟି ଯଦି ଆଲୋଚନା କରିବା ଗୋଟେ ଘଣ୍ଟାଟେ ଦରକାର। ଏକଷଠିଟି ଅର୍ଥ କରିଛନ୍ତି ମହାପ୍ରଭୁ, କିନ୍ତୁ ସେଠି କରିନାହାନ୍ତି, ପରେ ସନାତନ ଗୋସ୍ୱାମୀ କରିଥିଲେ ସେଇଟା। କିନ୍ତୁ ସେଇଠି ପୁରୀ ମନ୍ଦିରରେ ଯେଉଁ ଆଲୋଚନା ହେଉଥିଲା, ଏହି ଶ୍ଳୋକଟିକୁ ମହାପ୍ରଭୁ କହିଲେ ସାରଙ୍ଗ ଭଟ୍ଟାଚାର୍ଯ୍ୟଙ୍କୁ, କହିଲେ ତୁମେ ଏହାର ଅର୍ଥ କର। ସାରଙ୍ଗ ଭଟ୍ଟାଚାର୍ଯ୍ୟ ପ୍ରଖ୍ୟାତ ବିଦ୍ୱାନ ବ୍ୟକ୍ତି, ବୃହସ୍ପତିଙ୍କର ଶିଷ୍ୟ, ଏ ବୃହସ୍ପତିଙ୍କର ଅବତାର, ନଅ ପ୍ରକାର ଭାଷା କରିଦେଲେ, ଯେ ସଂସ୍କୃତ ଜ୍ଞାନ ରହିଛନ୍ତି ସେ ସଂସ୍କୃତ ପାଣ୍ଡିତ୍ୟରେ ନଅ ପ୍ରକାର ଭାଷା କରିଦେଲେ। ତେଣୁ ମହାପ୍ରଭୁ କହିଲେ ଆପଣଟା ଟିକେ କରନ୍ତୁ, ଆମେ ତ ଗଣ ଅର୍ଥ କରୁଛୁ, ଆପଣ ମୁଖ୍ୟ ଅର୍ଥ କରନ୍ତୁ। ମହାପ୍ରଭୁ ସାରଙ୍ଗ ଭଟ୍ଟାଚାର୍ଯ୍ୟ ଯେଉଁ ନଅ ପ୍ରକାର ଅର୍ଥ ଦେଇଥିଲେ ତାକୁ ବାଦ ଦେଇକରି ଅଠର ପ୍ରକାର ଅର୍ଥ କରିଦେଲେ, ଅଠର ପ୍ରକାର ଅର୍ଥ କରିଦେଲେ। ତେଣୁ ସେଇଠି ସେ ଜାଣିଲେ ସାରଙ୍ଗ ଭଟ୍ଟାଚାର୍ଯ୍ୟଙ୍କୁ, ସାରଙ୍ଗ ଭଟ୍ଟାଚାର୍ଯ୍ୟ ଜାଣିଲେ ଇଏ ଶୁଣେ ଇଏ ନିଶ୍ଚିତ ଭାବରେ ଭଗବାନ, ଏଭଳି ଭାବରେ ତାଙ୍କର ଜ୍ଞାନ ଆସିଲା, ମହାପ୍ରଭୁଙ୍କର କୃପା ପ୍ରାପ୍ତ ହେଲେ। ତେଣୁ ଗୋଟେ ଥର ସକାଳେ ମହାପ୍ରଭୁ ଯାଇ ସବୁଦିନ ସକାଳେ ଯାଆନ୍ତି, ସବୁଦିନେ ସେ ଯାଆନ୍ତି ଜଗନ୍ନାଥ ମନ୍ଦିର ଦର୍ଶନ କରନ୍ତି। ଏବେ କେମିତି ଯାଆନ୍ତି ଦର୍ଶନ କରନ୍ତି ସେଇଟା ମୋତେ ବର୍ଣ୍ଣନା କରାଯାଏ ଚୈତନ୍ୟ ଚର୍ଦ୍ଦା ମଧ୍ୟରେ। ତେଣୁ ସେଦିନ ସେଠୁ ଆଣିକିରି ଭୋଗ ଆଣିକିରି ମହାପ୍ରସାଦ ଆଣିକି ଆସି ପହଞ୍ଚିଲେ ସାରଙ୍ଗ ଭଟ୍ଟାଚାର୍ଯ୍ୟଙ୍କରେ। ତା ଆଗକୁ ଗଲେ ମହାପ୍ରଭୁଙ୍କ ସ୍ଥାନ ରହିଛି ଯେଉଁ ମଠ ରାଧାକାନ୍ତ ମଠ, ସେଇଠି ମହାପ୍ରଭୁ ରହୁଥିଲେ। ତେଣୁ ତାଙ୍କ ଘରେ ଯାଇ କବାଟ ନକ୍ ନକ୍ କଲେ। କବାଟ ନକ୍ ନକ୍ କଲାବେଳକୁ ସେ ସେଦିନ କ'ଣ ପାଇଁ ଡେରି ହେଇଥିଲା କି ବେଳେବେଳେ ଯାଇ ପହଞ୍ଚନ୍ତି, ସେ ସ୍ନାନ ଇତ୍ୟାଦି କରିନଥିଲେ, ସ୍ନାନ ସହିତ ହେଇନଥିଲେ। କିନ୍ତୁ ମହାପ୍ରଭୁ ଦେଖି ସେ ପ୍ରଣାମ କଲେ, ତାପରେ ତାଙ୍କୁ ମହାପ୍ରଭୁ ଦେଲେ ପ୍ରସାଦ, ମହାପ୍ରସାଦ। ତେଣୁ ସେ ମହାପ୍ରସାଦ ନେଇକରି ସେ ଗୋଟେ ଶ୍ଳୋକ କହିଲେ, କହିଲେ ଶୁଷ୍କମ ପର୍ଯ୍ୟଶୁତମ ବା ନିହିତମ ବା ଦୂରଦେଶତ ପ୍ରସାଦ ପ୍ରାପ୍ତି ମାତ୍ରେ ଭକ୍ତବ ମାତ୍ର କାଳ ବିଚାରଣା। ଆପଣଙ୍କର ଯଦି ମହାପ୍ରସାଦ ଜଣେ ଦେଉଛନ୍ତି ମାନେ, ସେଠି ଆଉ ଚିନ୍ତା କରିବା କଥା ନୁହଁ ଯେ ଏଇଟା ଭଲ ନାହିଁ, ଏଇଟା ମଇଳା ହେଇଯାଇଛି, ମାନେ କ'ଣ ଏଇଟା ନଷ୍ଟ ହେଇଯାଇଛି, ପର୍ଯ୍ୟଶୁତ ହଉ ଦୁର୍ଗନ୍ଧ ବାହାରୁଛି, ଏସବୁ କଥା ବିଚାର କରିବା କଥା ନୁହଁ। ବା ମୁଁ ଶୌଚ ନାହିଁ, ମୁଁ ସ୍ନାନ ଇତ୍ୟାଦି କରିନାହିଁ, ଦାନ୍ତ ବସି ନାହିଁ, ପ୍ରସାଦ ପ୍ରାପ୍ତି ମାତ୍ରେ ନା ଭକ୍ତବ୍ୟ, ଏଇ ଗୋଟେ ଶ୍ଳୋକର ଅଛନ୍ତି ଶାସ୍ତ୍ରରେ। ଏଇ ଶ୍ଳୋକ ଉଦ୍ଧାର କରି ସେ ଗ୍ରହଣ କଲେ, ତେଣୁ ମହାପ୍ରଭୁଙ୍କୁ ଆଲିଙ୍ଗନ କରିଦେଲେ, କହିଲେ ଆଜି ତୁମେ ଭଗବାନଙ୍କ କୃପା ପ୍ରାପ୍ତ ହେଲ। କାହିଁକି ତାଙ୍କୁ ଷଡ଼ଭୁଜ ଦେଖାଇଛନ୍ତି, ଷଡ଼ଭୁଜ ସେ ଚିତ୍ର ମଧ୍ୟ ଅଛି, ସେଇଟା ଆପଣଙ୍କର ଦେଖିବେ। ଷଡ଼ଭୁଜ, ଷଡ଼ଭୁଜର ଅର୍ଥ ହେଉଛି କ'ଣ ନା, ଦୁଇ ଭୁଜରେ ସେ ହେଉଛନ୍ତି ଭଗବାନ କୃଷ୍ଣ ବଂଶୀଧାରୀ, ଦୁଇ ଭୁଜରେ ଭଗବାନ ରାମଚନ୍ଦ୍ର ଧନୁଧାରୀ ଧାରଣ କରିଛନ୍ତି, ଆଉ ଦୁଇ ଭୁଜରେ ସେ ହେଉଛନ୍ତି ଗୌରାଙ୍ଗ ମହାପ୍ରଭୁ ଦଣ୍ଡକମଣ୍ଡଳରୁ ଧାରଣ କରିଛନ୍ତି। ତେଣୁ ଏହିଭଳି ଭାବରେ ଭଗବାନଙ୍କ କୃପା ଯେଉଁମାନେ ପ୍ରାପ୍ତ ହେବେ ସେମାନେ ତତ୍ତ୍ୱକୁ ଜାଣିପାରିବେ। ତତ୍ତ୍ୱ ଜାଣିବା ଏକ ସହଜ ନୁହଁ, ଏ କଥା କାହିଁକି ଆସିଲା ତତ୍ତ୍ୱ କଥା। ତେଣୁ ଇଏ ଯେଉଁ ଭଗବାନଙ୍କର ଯେଉଁ ତତ୍ତ୍ୱ ରହିଛି, ଏ ଯେଉଁ ଦୁଇ ଆଙ୍ଗୁଳ ନ୍ୟୁନ ହୋଇଯାଉଛି, ସେଇଟାକୁ ସାଧାରଣ ଲୋକମାନେ ବୁଝିପାରିବେ ନାହିଁ, ସେ କହିବେ ମନଗଡ଼ା କଥା। କିନ୍ତୁ ଯେଉଁମାନେ ଭଗବାନଙ୍କ ତତ୍ତ୍ୱ ଜାଣନ୍ତି ସେ ବୁଝିପାରିବେ, ଭଗବାନ ସବୁ ବୁଝିପାରିପାରନ୍ତି। ଆମେ ସମୟ ହେଇଯାଇଛି ଗୋଟେ କଥା କହି ଆମେ ସମାନ କଥା ବିଶ୍ରାମ ଦେବା। ଆରେ ପ୍ରଭୁପାଦ ମହାରାଜ ଏଠାରେ କହୁଥିଲେ, ଜଣେ ବ୍ରାହ୍ମଣ ଥିଲେ, ବହୁ ବିଦ୍ୱାନ ଥିଲେ ବ୍ରାହ୍ମଣ। ଶ୍ଳୋକ ଆପଣ ପଚାରୁଥିଲେ ବ୍ରାହ୍ମଣର ଗୁଣ, ବ୍ରାହ୍ମଣର ଅନେକ ଗୁଣ ରହିଛି, ସେଭଳି ଭାବରେ ତାଙ୍କର ଗୁଣ ଥିଲା। କିନ୍ତୁ ଆଉ ଜଣେ ଭକ୍ତି ଥିଲେ, ବ୍ରାହ୍ମଣର ଅନେକ ଗୁଣ ଥିଲେ ମଧ୍ୟ ଭକ୍ତି ଯଦି ନଥିବ ତାହେଲେ ସେ ବ୍ରାହ୍ମଣ, ତା'ର ମୂଲ୍ୟ ନାହିଁ, ବ୍ରାହ୍ମଣର ଭଗବାନ ବୁଝିପାରିବେ ନାହିଁ। କିନ୍ତୁ ଜଣେ ବ୍ରାହ୍ମଣ ନହେଲେ ମଧ୍ୟ ସେ ଯଦି ଭଗବାନ ଭକ୍ତି କରୁଛନ୍ତି ତାହେଲେ ସେ ଭଗବାନ ବୁଝିପାରିବେ। ତେଣୁ ନାରଦ ମୁନି ଗୋଟେ ଥର ଯାଉଥିଲେ, ବୈକୁଣ୍ଠକୁ, ସେହି ସମୟରେ ବ୍ରାହ୍ମଣ ଦେଖାହେଲେ। ନାରଦ ମୁନି ପ୍ରଣାମ କରି କହିଲେ, ପ୍ରଭୁ ଆପଣ ଯାଉଛନ୍ତି ବୈକୁଣ୍ଠ ଲୋକ ଭଗବାନ ସହିତ କଥା ହେଉଛନ୍ତି, ଆଉ ମୋତେ କେବେ ଉଦ୍ଧାର କରି ଟିକେ ପଚାରିଦେବେ। ନାରଦ ମୁନି କହିଲେ ଠିକ୍ ଅଛି। ତାପରେ ସେ ମୋଚି ପାଖରେ ପହଞ୍ଚିଲେ, ଗୋଟେ ବୃକ୍ଷ ମୂଳରେ, ବଟ ବୃକ୍ଷ ମୂଳରେ ବସି ସେ ଯୋଦ୍ଧା ସଫା ଇଏ କରୁଛି, ରିପେୟାର କରୁଛି। ସେ ମଧ୍ୟ ଯେଉଁ ମୋଚି ମଧ୍ୟ ସେଇ ପ୍ରଶ୍ନ ପଚାରିଲା, ପ୍ରଭୁ ଆପଣ ଯାଉଛନ୍ତି ଆଉ ଭଗବାନ ପଚାରିଲେ ଆମେ କେତେ ଉଦ୍ଧାର ହେବି। ନାରଦିନ କହିଲେ ଠିକ୍ ଅଛି। ନାରଦିନ ପହଞ୍ଚିଲେ ବୈକୁଣ୍ଠ ଲୋକରେ ଭଗବାନ ବିଷ୍ଣୁଙ୍କ ସହିତ ନାରଦଙ୍କର କଥା ଆରମ୍ଭ ହେଲା, ବହୁତ କଥାବାର୍ତ୍ତା ସବୁ ରହିଛି, ଭଗବାନଙ୍କର ଭକ୍ତଙ୍କ ଭାବନା ଆଦାନ ପ୍ରଦାନ ହୁଏ। ସରିଲା ପରେ ଯେତେବେଳେ ନାରଦିନ ବିଦାୟ ନେଇ ଆସୁଛନ୍ତି, ସେତେବେଳେ ତାଙ୍କର ଏ କଥା ମନେ ପଡ଼ିଲା, କହିଲା ପ୍ରଭୁ ମୋତେ ଦୁଇ ଜଣ ପ୍ରଶ୍ନ ପଚାରିଛନ୍ତି, ଗୋଟେ ବ୍ରାହ୍ମଣ ଆଉ ଜଣେ ମୋଚି, ଦୁଇଟି ପ୍ରଶ୍ନ ଅଛି ନା କ'ଣ ସେ ପ୍ରଶ୍ନ, ସେ ପଚାରିଛନ୍ତି କେବେ ସେମାନେ ଉଦ୍ଧାର ହେବେ। ମାନେ ତାଙ୍କୁ କହିବ ମୋଚି ଏଇ ଜନ୍ମରେ ଉଦ୍ଧାର ପାଇଯିବ, ଆଉ ବ୍ରାହ୍ମଣ ସେ ଅନେକ ଜନ୍ମ ଲାଗିବ। ତେଣୁ ନାରଦ ମଧ୍ୟ ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ଏଇଟା କେମିତି ହେବ ସମ୍ଭବ ନା, ସେ ଯଦି ପଚାରିବେ ଯେ ଭଗବାନ କ'ଣ କରୁଥିଲେ, ତୁମେ କହିବ ସେ ଯେଉଁ ଛୁଞ୍ଚିର ମୁନରେ ଯେଉଁ ପଛପଟେ ଯେଉଁ ଅଛି କଣାରେ ଗୋଟେ ହାତୀକୁ ଏପଟେ କରି ସେପଟେ ବାହାର କରୁଥିଲେ, ଆମେ ସୂତା ଏପଟେ କରି ସେପଟେ ବାହାର କରୁଛେ, ସେମିତି ଭଗବାନ ଗୋଟେ ହାତୀଟେ ଏପଟେ କରି ସେପଟେ ବାହାର କରୁଥିଲେ ଛୁଞ୍ଚିର ମୁନ କଣାରେ। ତେଣୁ ସେ କହିଲେ ଠିକ୍ ଅଛି, ଭଗବାନଙ୍କ ଲୀଳା ତତ୍ତ୍ୱ, ଭଗବାନ ତତ୍ତ୍ୱ ସବୁ ରହି ବୁଝିବା ସହଜ ନୁହଁ। ଏମିତି ଆସିଲେ, ପ୍ରଥମେ ଦେଖାହେଲେ ମୋଚି, ମୋଚି ଯେତେବେଳେ ଦେଖାହେଲେ ମୋଚି ପୁଣି ଭଗବାନଙ୍କ ନାରଦିନ ପ୍ରଣାମ କଲେ, ତାଙ୍କୁ ପଚାରିଲେ ପ୍ରଭୁ ଭଗବାନ କ'ଣ କିଛି ସନ୍ଦେଶ ଦେଇଛନ୍ତି ନା, ଭଗବାନ କହିଲେ ତୁମେ ଏଇ ଜୀବନରେ ଏଇ ଜନ୍ମରେ ଉଦ୍ଧାର ହେବ। ତେଣୁ ସେ ବହୁତ ଆନନ୍ଦିତ ହେଇଗଲେ, ପଚାରିଲେ ଭଗବାନ କ'ଣ କରୁଥିଲେ ନା, ଭଗବାନ ଏଇଭଳି ଭାବରେ ଗୋଟେ ଛୁଞ୍ଚିର ଯେଉଁ କଣାଟି ଅଛି ସେ କଣାରେ ଗୋଟେ ହାତୀକୁ ଏପଟ ସେପଟ କରୁଥିଲେ। ତେଣୁ ନାରଦିନି ବହୁତ ମୋଚି ଜଣଙ୍କ ବହୁତ ଆନନ୍ଦରେ ନୃତ୍ୟ କରିବାକୁ ଲାଗିଲେ। भगवान अद्भुत कर्मा सब कुछ करेंगे। नारद को पचारे किमित भावते ये संभव कौन गोटे छुंची कणारे गोटे विराट गोटे हाथी को एपट सेपट करवा कौन खेल कथा ना छोटिया कथा ना कौन ना प्रभु देखु मुझे रही बटवृक्ष रही विराट गोड़ बटवृक्ष विराट गोड़ बटवृक्ष केमी हो छोटिया मंदिर होती ना गोटे छोटिया मंदिर ये विराट वृक्ष जब भगवान करती तेल भगवान छुंचीर कणारे कहीं हाथी को एक पारे अद्भुत कला से ते नारद बुझीगले कहीं प्रकृत ये जन्म उद्धार पाएगा तत्व बुझीपार भगवान तत्व जानते भगवान सब कुछ करें काल्पनिक जिनस नुह तेनाली ब्राह्मण पाखे पहुँचले ब्राह्मण पचारे प्रणाम कर पचारे कौन भगवान कौन सन्देश तुमको अनेक जन्म लगे अनेक जन्म लगे मुझे सुधा कर सकाल मंगल अच्छी आरम कर रात पर्यटन क्षीर प्रदान कर सबकि जन्म कहीं लगे हाँ कौन करते भगवान कौन करते ना भगवान ये भाव में गोटे चुंचीर कणारे हाथी को एपट सेपट करते हाँ सब इच्छा कथा चुंचीर कणारे के हाथी को एपट सेपट करह ये सब इच्छा कथा सब भगवान कहते ना सब शास्त्र शास्त्र मन गड़ा कथा ये भाव में प्रभुपाल महाराज कथी कहते कहार उद्देश्य हूँ भगवत तत्व हूँ ये भाव में भगवान कृपा जो मैंने प्राप्त हे से तत्व को बुझीपारे न बुद्धिया न तो कृपया आम बुद्धि द्वारा बाने शास्त्र पढ़ जाए आम जाना ताम भगवान कृपा तेणु बर्तमान आम कथा को विश्राम देवा कह जी प्रश्न अच्छी तेज़ गोटे दुईट प्रश्न उत्तर देवा समय अच्छी घंटा बाजि ना नारद सब जा प्रभुपाद महाराज से दिन कौन सन्दीप प्रभु कहते हैं प्रभुपाद महाराज प्रवचन दौले हाँ जो कहे गोटे आसन गोटे पका अलग आसन गोटे पका तेना आसन पड़ा ये आज बचार ना कि ना तेणु सब प्रवचन सरलापर से भक्त जन पचारे कहले प्रभु प्रभुपात आप जो कहले आसन पकड़े कौन पर कहले ना नारद पर आसते नारद सब भ्रमण कर सब भ्रमण कर भगवान भक्त जो सब भ्रमण करते कहीं महत् विचलन नुणा गृहिणा दिन चतुषा निश्रय भगवान कल्पति नानता कोचि जो गर्भवनी आसते नंदमा नंद महाराज गृह को वसुदेव पठे भगवान नामकरण करने से समय से एक कथी ये श्लोक कहुई महत् व्यक्ति विचलन जो चार जीवन स्थान को जाती कौन ना गृहिणा दिन चेतसा गृह जो मैंने अच्छा विशेष भाव में गृहस्थ मानक आश्रम को विषय आसती से जाती गृहस्थ पाक मंदिर को विषय आसती ना गृहस्थ पाक जाती गृहस्थ घर को कहीं दीन चेतसा गृहस्थ जो चेतना स्तर रही बहुत नीच स्तर रही मुकुल खाली से कौन मुकुल चेतना स्तर अच्छी तक उन्नति करना तेणु निश्चय सांकर मंगल करने कल्याण करने से जाती निश्चय सा नान्यता अन्य कौन से कारण ना महत् व्यक्ति मैंने पृथ्वी महाकाशचारी से नारदुनि महाकाशचारी सब त्रिलोक को जाऊँगी सब आड़े जाऊँगी भगवत धाम जाऊँगी भौतिक जगत को आसुटे आसेष भाव भौतिक जगत को आसती लोक मान उद्धार करने व्याध को उद्धार करते सब उदाहरण रही खाली जो अतीत रही है ता नुह नारदुनि जो अतीत थे नुह बर्तमान मत अच्छा नारदुनि अच्छा प्रभुपाद महाराज कहले नारदुनि आसते बोली तेनाली भाव नारदुनि जी कौन जदिछा कृपा क्या प्रति कृपा प्रदर्शन करते भक्त मैंने साधु मैंने नारदुनि से भाव में सब विचार आज मत आस्ते ही पारे कथा पढ़ला मत आस्ते ही पारे शुणी भी जाए जय सभागतम की जय श्री प्रभुपाद महाराज की जय श्री गुरुदेव की आनंद कोटि वैष्णव की जय जय गो श्रमानंदे।